ओम नमो भगवती वासुदेवाय, ओम नमो भगवती वासुदेवाय, ओम नमो भगवती वासुदेवाय। श्रीमद्भागवतम सप्तमस्कंध एकादश अध्याय
स्वामी
शंभो प्राधानिकं व्यधा धर्म ज्ञान विरक्तिरुद्धि तपो विद्या क्रियादिहि रथं सूतं ध्वजं
वाहा
धनुर्बर्म शरादिज सन्नदो रथमास्थाय सरंधनुरूपा ददे तथासौ शक्तिभिः स्वाभिः शंभो प्राधानिकं व्यधात् धर्मज्ञान विरक्तिरुद्धि तपोविद्या क्रियादिभिः रथं सूतं ध्वजं वाहां धनुर्बर्म शरादिजत् सन्नदो रथमास्थाय सरंधनुरूपा ददे। नारदमुनि कहिले तत्परे ଭଗବାନ କୃଷ୍ଣ ତାଙ୍କର ସ୍ୱରୂପ ଶକ୍ତି ଦ୍ୱାରା ଯାହାକି ଧର୍ମ ଜ୍ଞାନ ବୈରାଗ୍ୟ ଐଶ୍ୱର୍ଯ୍ୟ ତପସ୍ୟା ବିଦ୍ୟା କ୍ରିୟା ଆଦି ସମନ୍ୱିତ ଏସବୁ ଦ୍ୱାରା ଶ୍ରୀ ଶିବଜୀଙ୍କୁ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଆଦି ଦ୍ରବ୍ୟ ଅର୍ଥାତ୍ ରଥ ସାରଥି ଧ୍ୱଜ ଅଶ୍ୱ ହସ୍ତି ଧନୁ ଭର୍ମ ସ୍ୱର ଦ୍ୱାରା ସୁସଜ୍ଜିତ କଲେ। ଯେତେବେଳେ ଶିବଜୀ ଏସବୁ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ସୁସଜ୍ଜିତ ହୋଇଗଲେ ସେତେବେଳେ ସେ ରଥ ଉପରେ ଅବସ୍ଥାନ କଲେ ଏବଂ ତାଙ୍କର ଧନୁ ଆଉ ସ୍ୱର ଧରି ଅସୁରମାନଙ୍କ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ହେଲା ଶ୍ଳୋକର ଅର୍ଥ ଅଧାଶୁ ଶକ୍ତିଭି ସ୍ୱାଭି ଶମ୍ଭୋ ପ୍ରାଧାନିକଂ ବ୍ୟଧାତ୍ ଧର୍ମ ଜ୍ଞାନ ବିରକ୍ତିରୁଦ୍ଧି ତପୋବିଦ୍ୟା କ୍ରିୟାଦିଭି ରଥଂ ସୂତଂ ଧ୍ୱଜଂ ବାହନ ଧନୁର୍ବର୍ମ ଶରାଦିଜତ୍ ସନ୍ନଧୋ ରଥମାସ୍ଥାୟ ସରଂ ଧନୁରୁପାଦଦେ। ନାରଦମୁନି କହୁଛନ୍ତି ଯେ ଶିବଜୀଙ୍କର କଥା, ସେ ଶିବଜୀ ବୈଷ୍ଣବମାନଙ୍କ କଥା ଶମ୍ଭୁ ଜଣେ ପ୍ରଧାନ ବୈଷ୍ଣବ, ଜଣେ ପ୍ରଧାନ ଦେବତା, ଅତି ଶକ୍ତିଶାଳୀ ଦେବତା, ସେ ଆଶୁତୋଷ। ଶିବଜୀ ଖୁବ୍ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି, ବଡ଼ ଉଦାର ଚିତ୍ତ ମଧ୍ୟ ସେ ଏପରି ଉଦାର ଚିତ୍ତ ଯେ ଅସୁରମାନଙ୍କୁ ଯକ୍ଷ ରକ୍ଷ ରାକ୍ଷସ ଭୂତ ପ୍ରେତ ପିଶାଚ ଏ ଅସୁର ଭୂତ ପ୍ରେତ ପିଶାଚ ଆଜି ସମସ୍ତଙ୍କୁ ହିଁ ଯେଉଁମାନଙ୍କୁ କେହି ପାଖରେ ପୁରାନ୍ତି ନା ଆଶ୍ରୟ ଦିଅନ୍ତି ନା ସେମାନଙ୍କୁ ଆସୁତ ଶିବ ଅତି ଉଦାର ହୃଦୟ ଶିବ ଯେ ଆଶ୍ରୟ ଦିଅନ୍ତି ଏପରି ଉଦାର ହୃଦୟ ସେ ଏବଂ ସର୍ବଦା ସେ ଶିବଜୀ ଭଗବତ ଧ୍ୟାନରେ ସମାଧି ଯୋଗରେ ଥାଆନ୍ତି। ନାରଦମୁନି ଏଠାରେ ଏକ ଉପାଖ୍ୟାନ ବର୍ଣ୍ଣନା ଦେଉଛନ୍ତି ଯେ ଶିବଜୀ କିପରି ଯେ ଅସୁରମାନଙ୍କୁ ଦୟା ପ୍ରଦର୍ଶନ କରି ବା ଅସୁରମାନଙ୍କୁ କୃପା ପ୍ରଦର୍ଶନ କରି ବେଳେବେଳେ ଅସୁବିଧାରେ ପଡ଼ନ୍ତି। ମୟଦାନବ କିପରି ଶିବଜୀଙ୍କୁ ଅସୁବିଧାରେ ପକାଇ ଦେଇଥିଲେ ତାହା ବର୍ଣ୍ଣନା ଦେଉଛନ୍ତି ସେ। ମୟଦାନବ ଅସୁରମାନଙ୍କ ମଧ୍ୟରେ ଜଣେ ପ୍ରସିଦ୍ଧ ଦାନବ, ସେ ମାଇକ କ୍ରିୟାରେ ବଡ଼ ଧୁରନ୍ଧର ସେ ମୟଦାନବ। ଯେତେବେଳେ ଯୁଦ୍ଧ ହେଉଥିଲା ଦେବ ଆଉ ତାଙ୍କର ଅସୁରଙ୍କର, ସେତେବେଳେ ସେ ଅସୁରଗଣ ଦେବତାମାନଙ୍କ ହାରିଗଲେ ମୟଦାନବଙ୍କର ଶୁଣାପନ୍ନ ହେଲେ ମୋ ଦାନବ ମାଇକ କ୍ରିୟାର ବଡ଼ ଧୁରନ୍ଧର ଅତି ଆଶ୍ଚର୍ଯ୍ୟଜନକ ଅଦ୍ଭୁତ ମାଇକ କ୍ରିୟା କରିପାରନ୍ତି ସେ ସେ ତାଙ୍କର ସେ ମାୟାଶକ୍ତି ବଳରେ ଗୋଟେ ଅମୃତର କୁଣ୍ଡ ତିଆରି କରିଦେଲେ। ଯେତେ ଅସୁ ଯୁଦ୍ଧରେ ମରିଯାଉଥିଲେ ସେମାନଙ୍କୁ ସେ ଅମୃତ କୁଣ୍ଡରେ ନିକ୍ଷେପ କରାହଉଥିଲା, ନିକ୍ଷେପ କରାହେଲେ ସେମାନେ ପୁଣି ଜୀବନ ପାଇକି ବଞ୍ଚି ଉଠିଥିଲେ। ସେ ଯୁଦ୍ଧରେ ଏ ଶିବଜୀ ଯୁଦ୍ଧ କରୁଥିଲେ, ସେ ବହୁ ଅସୁର ବିନାଶ କଲେ, କିନ୍ତୁ ମୋ ଦାନ ଏପରି ଜୀବନଦାନ ଦେଇଦେଉଥିଲା ସେ ଅମୃତ କୁଣ୍ଡରେ ନିକ୍ଷେପ କରି। ତେଣୁ ଶିବଜୀ ବଡ଼ ଅସୁବିଧାରେ ପଡ଼ିଲେ, ସେ ଯେତେ ବିନାଶ କରୁଛନ୍ତି ସେତେ ବଞ୍ଚାଉଛନ୍ତି, ସେ କୌଣସି ଉପାୟ ଆଉ ତାଙ୍କୁ ଦେଖାଗଲାନି, ସେ ବଡ଼ ହତାଶ ହେଇ ପଡ଼ିଲେ। ଶେଷରେ ସେ ଭଗବାନ କୃଷ୍ଣଙ୍କର ଶୁଣାପନ୍ନ ହେଲେ। ସେ ଭଗବାନ କୃଷ୍ଣ କେମିତି ତାଙ୍କୁ ସାହାଯ୍ୟ କଲେ ସେ କଥା ବର୍ଣ୍ଣନା ଦେଉଛନ୍ତି ନାରଦ। ତା ପୂର୍ବ ବର୍ଣ୍ଣନା ଅଛି ଯେ ସେ ଯେଉଁ ଅଶ୍ୱମୟ ଦାନବ ସେଦିନ ଅମୃତ କୂପ ତିଆରି କରିଥିଲା, ସେ ଅମୃତକୁ ପାନ କରିବା ପାଇଁ ଗୋଟେ ଗାଭୀ ଆଉ ଗୋଟେ ବସା, ବ୍ରହ୍ମା ବସା ହେଲେ ଏବଂ ଭଗବାନ ବିଷ୍ଣୁ ଗାଭୀ ରୂପ ନେଇ ସେ ଅମୃତକୁ ପାନ କରିବାକୁ ଲାଗିଲେ। ଭଗବାନଙ୍କର ଏ ମାୟା, ଦୈବୀ ମାୟା, ୟାକୁ ଅତିକ୍ରମ କରିବାର ଶକ୍ତି କାହାରି ନାହିଁ, ଅସୁରର ବା କି ରହିବ। ମୟ ଦାନବ ଦେଖିଲେ ଯେ ଗୋଟେ ଗାଭୀ ଆଉ ଗୋଟେ ବସା ସେ ଅମୃତକୁ ପାନ କରିଦେଉଛନ୍ତି, ସେ ଜାଣିପାରିଲେ ଇଏ ହେଉଛି ସେ ଭଗବାନଙ୍କର ଦୃଶ୍ୟ ଶକ୍ତିର କାମ। ସେଥିପାଇଁ ସେ ଅସୁରମାନଙ୍କୁ ଶେଷରେ କହିଥିଲେ ଯେ ଭଗବାନଙ୍କର ଯେଉଁ ଶକ୍ତି ତା ନିକଟରେ ଆମର କିଛି ପ୍ରଭୁତ୍ୱ ନାହିଁ ବା ଶକ୍ତି ନାହିଁ, ତା ପୂର୍ବ ଶ୍ଳୋକରେ ଯାଇଛି, କୌଣସି ସ୍ଥାନରେ କୁତ୍ରାପି କୌଣସି ବ୍ୟକ୍ତି କୌଣସି ଦେବତା ହେଉ ମାନବ ହେଉ ଅସୁର ସୁର ରାକ୍ଷସ ଯେଇ କିଛି ହେଉ ନା କାହିଁକି କେହି ଭୋଗ ଶକ୍ତି ଅତିକ୍ରମ କରିପାରିବେ ନା, ଏ କଥା କହିଥିଲେ। ବର୍ତ୍ତମାନ ଏଇ ଦୁଇ ଶ୍ଳୋକରେ ବର୍ଣ୍ଣନା ନାରଦମୁନି ଦେଉଛନ୍ତି କିପରି ଭଗବାନ କୃଷ୍ଣ ତାଙ୍କ ନିଜ ଶକ୍ତି ପ୍ରୟୋଗ କରୁଛନ୍ତି ଶିବଙ୍କଠାରେ ଏବଂ ଶିବଙ୍କୁ ରଥ ଅଶ୍ୱ ଗୋଜ ଭୋଜ ଧନୁ ସ୍ୱର ବର୍ମ ଆଦି ସବୁ ଦ୍ୱାରା ସୁଜିତ କରିଦେଉଛନ୍ତି, ଶକ୍ତି ସମ୍ପନ୍ନ କରିଦେଉଛନ୍ତି, ଯାହାଫଳରେ ବର୍ତ୍ତମାନ ଶିବଜୀ ଭଗବାନଙ୍କ ଶକ୍ତି ଲାଭ କରି ଯୁଦ୍ଧ କରିବେ ଏବଂ ବିଜୟୀ ହେବେ ତା ବର୍ଣ୍ଣନା ସେ ଦେଉଛନ୍ତି। କାରଣ କୃଷ୍ଣ ବ୍ୟତୀତ ଆଉ କିଏ ରକ୍ଷାକର୍ତ୍ତା ନାହାନ୍ତି, କୃଷ୍ଣ ହିଁ ଭଗବାନ ପରମେଶ୍ୱର, କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ସମସ୍ତ ବୈଦିକ ଶାସ୍ତ୍ର ତା କୁହାଯାଇଛି, ସର୍ବଶକ୍ତିମାନ କୃଷ୍ଣ ମତ୍ତପରତର ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ, ଶ୍ରୀମଦ୍ ଭଗବଦ୍ଗୀତାରେ ସ୍ୱୟଂ ଭଗବାନ କୃଷ୍ଣ କଥା କହିଛନ୍ତି ଅର୍ଜୁନଙ୍କୁ, ମୋ ଠାରୁ ବଡ଼ କେହି ନୁହନ୍ତି କାରଣ ସେ ପରମେଶ୍ୱର, ସବୁ ଦିଗରୁ ତାଙ୍କର ଭଗବତ୍ତା ରହିଛି, ତା ସତ କଥା, ସର୍ବ ବେଦ ସମ୍ମତ କଥା। ତେଣୁ କୃଷ୍ଣ ଶକ୍ତିରେ ସମନ୍ୱିତ ଶକ୍ତି ଦ୍ୱାରା ଶକ୍ତିଶାଳୀ ନହେଲେ, କୃଷ୍ଣ କୃପା ଲାଭ ନ କଲେ ନା କିଏ କିଛି କରିପାରିବେ ନା। ଯଦିଓ ଶିବ ଜଣେ ପ୍ରଧାନ ବୈଷ୍ଣବ ମହାଜନ ଆଉ ପ୍ରଧାନ ଦେବତା, ତଥାପି ସେ ଏଇ ପ୍ରକାର ଅବସ୍ଥାରେ ବେଳେବେଳେ ପଡ଼ିଯାଆନ୍ତି। ତେଣୁ ସମସ୍ତଙ୍କ ପକ୍ଷରେ ସେଇ କୃଷ୍ଣଙ୍କର ଶରଣାପନ୍ନ ହେବା ଉଚିତ ଶିକ୍ଷା ଦିଆଯାଉଛି। ଏକଲି ଈଶ୍ୱର କୃଷ୍ଣ ଆର୍ଷଭୃତ୍ୟ, କୃଷ୍ଣ ଏକମାତ୍ର ଈଶ୍ୱର ପରମେଶ୍ୱର, ଆଉ ସମସ୍ତେ ତାଙ୍କର ସେବକାନୁଚର, ଦାସ ଦାସ ଅନୁଦାସ, ଏଇ କଥା କୁହାଯାଉଛି। ଦେବତାମାନଙ୍କ କଥା ବା କ'ଣ କହିବା, ଯେଉଁମାନେ ଭଗବାନଙ୍କର ଅବତାର ଆସନ୍ତି, ଅବତାର ଆଇ ଅସଂଖ୍ୟ ହରେ ସତ୍ୟନିଧି ଦ୍ୱିଜା, ଯାହା ଶ୍ରୀମଦ୍ ଭାଗବତରେ କୁହାଯାଇଛି, ସେ ଭଗବାନ ହରିଙ୍କର ଅସଂଖ୍ୟ ଅବତାର ଅଛନ୍ତି। ସେ ଅବତାରଙ୍କର ଉତ୍ସ ହେଉଛନ୍ତି ସେ ଭଗବାନ ହରି ବା କୃଷ୍ଣ, ସେ ହେଉଛନ୍ତି ଅବତାରୀ, ସେ ସର୍ବାଂଶୀ ସର୍ବାବତାରୀ। ଅବତାର ଅବତାରୀ ମଧ୍ୟରେ ଭେଦ କିଛି ନାହିଁ, ତାହା ବ୍ରହ୍ମ ସଂହିତାରେ କୁହାଯାଇଛି। ଦୀପର ଉଦାହରଣ ଦିଆଯାଏ, ଦୀପାର୍ଚ୍ଚିରେ ହି ଦଶାନ୍ତରମ ଅଭ୍ୟୁପେତ୍ୟ ଦୀପାୟତେ ବିବୃତେ ହେତୁ ସମାନ ଧର୍ମା ଦସ୍ତାତ୍ୟ ହି ଚ ବିଷ୍ଣୁ ତୟା ବିଭାତି ଗୋବିନ୍ଦ ଆଦି ପୁରୁଷଂ ତମଂ ଭଜାମି। ଏ ବ୍ରହ୍ମ ସଂହିତାରେ କୁହାଯାଇଛି ବିଷ୍ଣୁ ଓ ବୈଷ୍ଣବ ତତ୍ତ୍ୱର ଆଦି ପୁରୁଷ ଗୋବିନ୍ଦ। ଦୀପରଶ୍ମି ଯେପରି ପୃଥକ ବ୍ୟତିଗତ ହୋଇ ପୂର୍ବ ଦୀପ ଭଳି ସମାନ ଭାବେ ଆଲୋକ ପ୍ରଦାନ କରେ, କାହିଁକି ନା ଆଲୋକ ପ୍ରଦାନ ଧର୍ମ ଉଭୟର ହିଁ ସମାନ, ସେହିପରି ଶ୍ରୀ ଗୋବିନ୍ଦ ପାଳନାଦି କାର୍ଯ୍ୟ ନିମିତ୍ତ ଗୁଣାବତାର ବିଷ୍ଣୁ ରୂପେ ପ୍ରକଟିତ ହେଲେ ସୁଦ୍ଧା ବ୍ରହ୍ମ ରୁଦ୍ରାଦି ପରି ତାହାଙ୍କ ସହିତ ସ୍ୱୟଂ ଭଗବାନ ଗୋବିନ୍ଦଙ୍କର କୌଣସି ଭେଦ ନାହିଁ, ଅର୍ଥାତ୍ ବିଶୁଦ୍ଧ ସତ୍ତ୍ୱାଂଶେ ଉଭୟ ସମାନ, ଅର୍ଥାତ୍ ଅବତାର ଅବତାରୀ ସମାନ। ଏ କଥା କୁହାଯାଇଛି ଅବତାର ଅବତାରୀ ଅଭିନ୍ନ, ବେଦର ସିଦ୍ଧାନ୍ତ ଇଏ। ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଅହଂ କୁର୍ମ ବରାହ ନୃସିଂହ ବାମନ ରାମ 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 କୃଷ୍ଣ ବୁଦ୍ଧ କଳିକି ରହମିତି, ଏସବୁ କଥା କୁହାଯାଇଛି। ଅବତାରୀ ଭଗବାନ ସେ ନିଜେ କହୁଛନ୍ତି କଥା, କୃଷ୍ଣ ଆମି ଆମି ବାସୁଦେବ, ମୁଁ କୃଷ୍ଣ ମୁଁ ବାସୁଦେବ, ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ମୁଁ ମଧ୍ୟ ବଳଦେବ, ମତ୍ସ୍ୟ କୁର୍ମ ବରାହ ନୃସିଂହ ବାମନ ପରଶୁରାମ ରାମ ବୁଦ୍ଧ ମୁଁ କଳିକି, ଏସବୁ ଅବତାରି କୃଷ୍ଣଙ୍କର କଥା। ଅସଂଖ୍ୟ ଅବତାର ଅଛି ତାଙ୍କ, ଅବତାର ଅବତାର ଭିତରେ ଯଦିଓ ଭେଦ ନାହିଁ, ତଥାପି କୃଷ୍ଣ ହେଉଛନ୍ତି ଅବତାରୀ, ଅବତାରମାନଙ୍କର ଉତ୍ସ, ମୂଳ ଦୀପ, ଦୀପର ଉଦାହରଣ ଯାହା କୁହାଯାଉଛି। ଗୋଟିଏ ମୂଳ ଦୀପ ଅଛି, ସେଥିରୁ ଅନ୍ୟ ବହୁତ ଦୀପ ଲାଗି ଆସୁଛି, ଆଉ ଆଲୋକ ଦେବା ଧର୍ମ ସମସ୍ତଙ୍କ ସମାନ, ଏ ମୂଳ ଦୀପ ହେଉଛନ୍ତି କୃଷ୍ଣ। ଆଉ ରୁଦ୍ର ବା ଶିବଜୀ ଭେଦାଭେଦ ପ୍ରକାଶ ତତ୍ତ୍ୱ ଉପମା ଦୁଗ୍ଧ ଦଧିର ଦୃଷ୍ଟାନ୍ତ ଦେଇ ବ୍ରହ୍ମ ସଂହିତାରେ କୁହାଯାଇଛି, କ୍ଷୀରଂ ଯଥା ଦଧି ବିକାର ବିଶେଷ ଯୋଗା ସଂଜାୟତେ ନହି ତତ ପୃଥକସ୍ତି ହେତ ଯସମ୍ଭୂତାମପି ତଥା ସମୁପେଇତି କାର୍ଯ୍ୟାତ୍ ଗୋବିନ୍ଦ ଆଦି ପୁରୁଷଂ ତମଂ ଭଜାମି। ଏ କଥା କୁହାଯାଇଛି ଅମ୍ଳାଦି ବିକାର ଯୋଗରେ ଦୁଗ୍ଧ ଦଧି ରୂପରେ ପରିଣତ ହୁଏ, ସୁତରାଂ ଦୁଗ୍ଧରୁ ଦଧିର ପୃଥକ ଅସ୍ତିତ୍ୱ ନଥିଲେ ସୁଦ୍ଧା ଦଧି ଦୁଗ୍ଧ ହେଇପାରିବ ନା, କିମ୍ବା ଦଧିକୁ ଦୁଗ୍ଧ କୁହାଯାଇପାରିବ ନା। ସେହିପରି ଗର୍ଭଦକ୍ଷାଇ ବିଷ୍ଣୁ ସଂହାର କାର୍ଯ୍ୟ ନିମିତ୍ତ ତମଗୁଣ ଅଙ୍ଗୀକାର କରି ଶମ୍ଭୁ ରୂପେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି, ଶମ୍ଭୁ ଗର୍ଭଦକ୍ଷାଇ ବିଷ୍ଣୁଠାରୁ ଭିନ୍ନ ଏକ ସ୍ୱତନ୍ତ୍ର ଈଶ୍ୱର ନୁହନ୍ତି, ପୁଣି ଶମ୍ଭୁ ବିଷ୍ଣୁ ବୋଲି ପରିଚିତ ହୋଇପାରିବେ ନା, ସେ ମାୟାତୀତ ବିଷ୍ଣୁ ଅଂଶୀ ଆଦି ପୁରୁଷ ଗୋବିନ୍ଦଙ୍କର ଭଜନ କରୁଛି ବ୍ରହ୍ମ ସଂହିତାରେ ଏ କଥା କୁହାଯାଉଛି। ତେଣୁ ଶିବ ଆଉ ବିଷ୍ଣୁଙ୍କ ଭିତରେ ଏ ତଫାତ୍ ଅଛି, ଦଧି ଆଉ ଦୁଗ୍ଧ ଭିତରେ ଯେଉଁ ତଫାତ୍, ଶିବ ବିଷ୍ଣୁଙ୍କ ମଧ୍ୟରେ ସେଇ ତଫାତ୍ ଅଛି। ଆଉ ଶିବ ତତ୍ତ୍ୱ ଏକ ସ୍ୱତନ୍ତ୍ର ତତ୍ତ୍ୱ, ଶିବ ତତ୍ତ୍ୱ ଏକ ସ୍ୱତନ୍ତ୍ର ତତ୍ତ୍ୱ, ଯଦିଓ ବିଭିନ୍ନାଂଶଗତ ବ୍ରହ୍ମା ଅପେକ୍ଷା ଶିବଜୀ ଅଧିକ ଶକ୍ତିଶାଳୀ, ଈଶ୍ୱରତ୍ୱ ଶିବଙ୍କ ଠାରେ ବ୍ରହ୍ମାଙ୍କ ଅପେକ୍ଷା ଅଧିକ ଅଛି, ଯଦିଓ ରୁଦ୍ର ବ୍ରହ୍ମାଙ୍କ ଠାରେ ଉଦ୍ଭୁତ ହେଉଛନ୍ତି, ତଥାପି ସେ ରୁଦ୍ର ବ୍ରହ୍ମାଙ୍କ ଠାରୁ ଅଧିକ ଶକ୍ତିଶାଳୀ ତାହି କୁହାଯାଇଛି। ସେଥିପାଇଁ ରୁଦ୍ର ବା ଶିବଜୀଙ୍କର ଅଧିକ ପୂଜା ହେଉଛି, ସେ ଆଶୁତୋଷ ବୈଷ୍ଣବ ଶୀଘ୍ର ସଂସୃ ହୁଅନ୍ତି, ବଡ଼ ଉଦ୍ଧାର ଯେଉଁମାନଙ୍କୁ ସମସ୍ତେ ଦୁର୍ଦୁର୍ କରନ୍ତି, ପାଖରେ ପୁରାନ୍ତି ନା, ଯକ୍ଷ ରକ୍ଷସ ଭୂତ ପ୍ରେତ ପିଶାଚ, ସେମାନେ ମଧ୍ୟ ସେ ଆଶ୍ରୟ ଦିଅନ୍ତି, ଏପରି ଉଦାର, ଆଉ ଖୁବ୍ ସନ୍ତୁଷ୍ଟ ହୁଅନ୍ତି, ଶୀଘ୍ର ସନ୍ତୁଷ୍ଟ ହୋଇଯାଆନ୍ତି, ବର ପ୍ରଦାନ କରନ୍ତି। ସେଥିପାଇଁ ଭୂତ ପ୍ରେତ ରାକ୍ଷସ ଶିବଙ୍କର ଆଶ୍ରୟ ରହନ୍ତି, ତାଙ୍କଠାରୁ ଆଶୀର୍ବାଦ ହୋଇପାରନ୍ତି, ଭୌତିକ ଐଶ୍ୱର୍ଯ୍ୟ ଭୌତିକ ଉପଭୋଗ ଶିବ ପ୍ରଦାନ କରନ୍ତି। କିନ୍ତୁ ବୈଷ୍ଣବମାନଙ୍କ ଯଥା ସମ୍ଭବ, ଶିବଜୀ ଜଣେ ପ୍ରଧାନ ବୈଷ୍ଣବ, ତେଣୁ ବୈଷ୍ଣବମାନେ ମଧ୍ୟ ଶିବ ଉପାସନା କରନ୍ତି, କିନ୍ତୁ ସେମାନେ ଶିବଙ୍କ ଠାରୁ ଭୌତିକ ଐଶ୍ୱର୍ଯ୍ୟ କାମନା କରନ୍ତି ନା। ଶିବଜୀଙ୍କର ଦୁଇ ପ୍ରକାର କୃପା ଅଛି, ଗୋଟିଏ ହେଉଛି ଅକପଟ କୃପା, ଆଉ ଗୋଟିଏ ହେଉଛି ସକପଟ କୃପା। ଏ ଭୂତ ପ୍ରେତ ଦକ୍ଷ ରାକ୍ଷସମାନେ ଏମାନେ ସକପଟ କୃପା ଲାଭ କରନ୍ତି ଶିବଜୀଙ୍କର, ଭୌତିକ ଶକ୍ତି ସାମର୍ଥ୍ୟ ଐଶ୍ୱର୍ଯ୍ୟ ଏ ଶିବଜୀଙ୍କୁ ସେମାନେ ଲାଭ କରନ୍ତି, ପାଇକିରି ସୁଦ୍ଧା ଧ୍ୱଂସ ହୁଅନ୍ତି, ତାହା ହେଉଛି ଶିବଜୀଙ୍କର ସକପଟ କୃପା। ବୈଷ୍ଣବମାନେ ଯେଉଁମାନେ ଶିବ ଉପାସନା କରନ୍ତି ସେମାନେ ଶିବଙ୍କର ଅକପଟ କୃପା ପ୍ରାର୍ଥନା କରନ୍ତି। ଶିବଜୀ ବୈଷ୍ଣବ ଭକ୍ତ, ତେଣୁ ଭକ୍ତି ଲାଭ ନିମିତ୍ତ ତାଙ୍କଠାରେ ପ୍ରାର୍ଥନା ହିଁ କରନ୍ତି, ତେଣୁ ଶିବଜୀ କୃପା କଲେ ଭକ୍ତି ପ୍ରାପ୍ତ ହେବ। ସେଥିପାଇଁ ଗୋପୀମାନେ ମଧ୍ୟ ଶିବ ଉପାସନା କରିଛନ୍ତି, କୃଷ୍ଣ ଆମର ସ୍ୱାମୀ ହଉ ଏ ପ୍ରାର୍ଥନା କରିଛନ୍ତି ବୃନ୍ଦାବନରେ। ସେଥିପାଇଁ ଗୋପୀଶ୍ୱର ମହାଦେବ ମନ୍ଦିର ଅଛି, ଯେଉଁଠି ଗୋପୀମାନେ ଶିବ ଉପାସନା କରୁଥିଲେ, ଆଉ ଶିବଜୀଙ୍କ ଠାରୁ ସେ କୃପା ଲାଭ କରିକିରି କୃଷ୍ଣଙ୍କୁ ପତି ରୂପରେ ପ୍ରାପ୍ତ ହୋଇଥିଲେ। ତେଣୁ ବୈଷ୍ଣବମାନେ ମଧ୍ୟ ଶିବ ଉପାସନା କରନ୍ତି, ଆଉ ଭକ୍ତି ପ୍ରାର୍ଥନା କରନ୍ତି, ତାହା ହେଉଛି ଶିବଜୀଙ୍କର ଅକପଟ କୃପା। ତେଣୁ ଶିବଙ୍କର ଉପାସନା କରି ଅକପଟ କୃପା ପ୍ରାର୍ଥନା କରିବା ହିଁ ଉଚିତ। ରାକ୍ଷସ ଯକ୍ଷ ରାକ୍ଷସ ପରି ସକପଟ କୃପା ପ୍ରାପ୍ତ ହେବା ହେଲେ ମୂଲ୍ୟ କ'ଣ ଲାଭଟା ବି ଅଛି, ଫଳରେ ଧ୍ୱଂସ ହି ହେଉଛନ୍ତି। ତେଣୁ ସେ ଶିବଜୀଙ୍କର କଥା ଏଠି ନାରଦମୁନି କହୁଛନ୍ତି। ସେ ଶିବଜୀ ବେଳେବେଳେ ଏପରି ଅସୁବିଧାରେ ପଡ଼ନ୍ତି, ସେ ଅସୁରମାନଙ୍କୁ ବର ଦେଇକରି ଅସୁବିଧାରେ ପଡ଼ନ୍ତି। ପ୍ରକାଶର ନାମକ ଅସୁର, ତାର କଥା ଅଛି ଆମର, ଶିବଜୀଙ୍କଠୁ ବର ପ୍ରାପ୍ତ ହୋଇଥିଲା, ଶିବଜୀଙ୍କର ଉପାସନା କରିଥିଲା, ଶିବଜୀ ଖୁବ୍ ସନ୍ତୁଷ୍ଟ ହୋଇଗଲେ, କି ବର ମାଗୁଛି କହିବାରୁ ପ୍ରକାଶର କରାମ ଯା ମୁଣ୍ଡରେ ହାତ ଦେବି ସେ ଧ୍ୱଂସ ହୋଇଯିବ, ଆଉ ଶିବଜୀ ଅସ୍ତୁ କରିଦେଲେ, ବିଚାର କଲେ ନା ଯେ ଅସୁରଟା ଏବର କାହିଁକି ମାଗୁଛି, ଯା ମୁଣ୍ଡରେ ହାତ ଦେବ ସମସ୍ତଙ୍କୁ ଧ୍ୱଂସ କରିବ, ଏକାଇ ରହିବ, ଏ ପ୍ରକାର ବର ମଧ୍ୟ ସେ ପ୍ରଦାନ କରିଦେଉଛନ୍ତି, ଆଉ ସେ ବର ପ୍ରଦାନ କରି ନିଜେ ଅସୁବିଧାରେ ପଡ଼ୁଛନ୍ତି। ଅସୁରଟା ତ ଖୁବ୍ ଅଳ୍ପ କିଛି ଆରାଧନା ହିଁ କରିଛି, ଆଉ ଶିବଜୀକୁ ସନ୍ତୁଷ୍ଟ ହୋଇଗଲେ, ତେଣୁ ତାର ଅବିଶ୍ୱାସ ହେଲା, ଶିବଜୀ କ'ଣ ସତରେ କହିଲେ ନା ମିଛି କହିଲେ, ତେଣୁ ପରୀକ୍ଷା କରିବି, ଶିବଜୀଙ୍କ ମୁଣ୍ଡରେ ହାତ ଦେଇକରି ଆଗ ପରୀକ୍ଷା କରିବି, ଇ ଭାବିଲା। ତେଣୁ ଶିବଜୀଙ୍କ ପଛରେ ଧାମାନ ହେଲା, ଶିବଜୀ କିନ୍ତୁ ଯାହା କହିଛନ୍ତି ଏତେ ସତ କଥା ନିଶ୍ଚୟ ହେବ, ମିଥ୍ୟା କିଛି ନା। ଶିବଜୀ ଅଡ଼ୁଆରେ ପଡ଼ିଲେ, ଅସୁର ତାଙ୍କ ପଛରେ ଧାଉଁଛି, ବର ଦେଇକରି ଶିବ ଏ ଅସୁବିଧାରେ ପଡ଼ିଯାଉଛନ୍ତି, ଧାଇଁ ଧାଇଁକି ଦେଖିଲେ ଆଉ କେହି ତାଙ୍କୁ ରକ୍ଷା କରିପାରିଲେ, ସେ ନାରାୟଣ ପାଖରେ ହିଁ ପହଞ୍ଚିଲେ ଶିବ, ନାରାୟଣ ଦେଖିଲେ ଶିବ ବର ଦେଇକରି ଅସୁବିଧାରେ ପଡ଼ୁଛନ୍ତି, ତେଣୁ ନାରାୟଣଙ୍କ ବ୍ରହ୍ମଚାରୀ ରୂପରେ ବାହାରି ଆସିଲେ। ଅସୁର କହିଲେ କିରେ କାହିଁକି ତୁ ଗଳତ ଧର୍ମ ହେଇକି ଧାଉଁଛୁ, କେତେ ବାଟ ଧାଇଁଲୁଣି, ଧଇଁସ ହେଇ ସାରିଲୁଣି, କେଡ଼େ ବୋକାଟା କିରେ, ଶିବଜୀ ଦେଖୁଛୁ ଲଙ୍ଗଳା ଲୋକ, ହାଡ଼ ମାଳ ପକେଇଛନ୍ତି, ସାପ ଫାପ ଗୁଡ଼ାଏ ଧରିଯାଇଛନ୍ତି, ହଁ ଜଟା ଜୁଟ ଧରିଛନ୍ତି, ମଶାଣି ପାଉଁଶ ବୁଡ଼ି ହେଇଛନ୍ତି, ହଁ ଉଲଗ୍ନ ରହୁଛନ୍ତି, ନାଚୁଛନ୍ତି, ଘରଦ୍ୱାର ନାହିଁ, ମଶାଣି ରହୁଛନ୍ତି, ପାଗଳ ଲୋକ, ତାଙ୍କ କଥାରେ କ'ଣ ସତ୍ୟତା ଅଛି ନା କି, ଆଉ ତୁ ତାଙ୍କ ପଛରେ କାହିଁ ଧାଉଁଛୁ, ଏତେ ଗଳତ ଧର୍ମ ହେଇକରି ଏତେ ଦୂର ଧାଉଁଛୁ, ତୁ ତ ନିଜ ମୁଣ୍ଡରେ ହାତ ଦେଇକରି ପରୀକ୍ଷା କରିଦେଇଥାନ୍ତୁ, ଶିବଙ୍କ ପଛରେ କାହିଁ ଧାଉଁଛୁ, ଭଗବାନଙ୍କ ମାୟା ତ ଅସୁର ବା ତ କ'ଣ ଅତିକ୍ରମ କରିବ, କଥା ରାମଙ୍କୁ ପାଇଗଲା, ନିଜ ମୁଣ୍ଡରେ ହାତ ଦେଲା, ଧ୍ୱଂସ ହିଁ ହେଲା।
ଶିବଜୀ ରକ୍ଷା ପାଇଲେ। ଏଇ ପ୍ରକାର ଶିବଜୀ ଉଦାରତାର ପ୍ରତୀକ, ଏପରି ଉଦାର ଶିବଜୀ। ହଁ, ସେ କ୍ୱିକ୍ ଡିସ୍ପୋଜାଲ କରନ୍ତି ସେ ତାଙ୍କର କଥା, କାରଣ ସେ ସବୁବେଳେ ସମାଧିରେ ଥାନ୍ତି, ଏମାନଙ୍କୁ ଆଶ୍ରୟ ଦେଇଛନ୍ତି, ଏମାନେ ତାଙ୍କୁ ଗୋଟେ ହଇରାଣ କରନ୍ତି, ଯକ୍ଷ ରାକ୍ଷସ ଭୂତ ପ୍ରେତ ଏମାନେ ସବୁ ହଇରାଣ କରନ୍ତି ତାଙ୍କୁ। ସିଏ ଚାହାନ୍ତି ଏମାନେ ଶୀଘ୍ର ଡିସ୍ପୋଜ କରିବେ, କ'ଣ ମାଗୁଛ ଯାହା ବେ ଆଉ ଯା ପଳା ଇଟା, ଆଉ ବିଚାର କରନ୍ତି ନା କିଛି, ଏଥିପାଇଁ ହଇରାଣରେ ମଧ୍ୟ ପଡ଼ନ୍ତି ସେ। କିନ୍ତୁ ସେ ନାରାୟଣ ହିଁ ରକ୍ଷା ହେଇପାରିବେ, ସେ ଭଗବାନ ହିଁ ରକ୍ଷା କରିବେ, ଆଉ କିଏ ରକ୍ଷା କରିବେ, କାରଣ ସେ ତାଙ୍କର ଭକ୍ତ, ଶିବଜୀ ପ୍ରଧାନ ଭକ୍ତ, ମହାଜନ ଦ୍ୱାଦଶ ମହାଜନମାନଙ୍କ ମଧ୍ୟରୁ ଅନ୍ୟତମ, ସ୍ୱୟମ୍ଭୁ ନାରଦ ଶମ୍ଭୁ। ତେଣୁ କୃଷ୍ଣ ଭଗବାନ ଭକ୍ତବତ୍ସଳ, ଭକ୍ତ ତାଙ୍କର ପ୍ରିୟ। କୌନ୍ତେହ ପ୍ରତିଜ୍ଞାନହୀନ ଅମି ଭକ୍ତ ପ୍ରଣଶ୍ୟତି, ଗୀତାରେ କଥା ଅର୍ଜୁନଙ୍କ ଦ୍ୱାରା ପ୍ରସାର କରିଛନ୍ତି ଦିନ୍ୟମ ପିଟିକିରି, ମୋର ଭକ୍ତର କେବେ ହେଲେ ବି ନାଶ ହବ ନା, ମୁଁ ସୁରକ୍ଷା ଦେବି, ଭକ୍ତଙ୍କ ଦ୍ୱାରା କହିବା ଦ୍ୱାରା ତା ସୁରକ୍ଷିତ ହେବ। କୃଷ୍ଣ ନିଜେ କହିଲେ ଭକ୍ତ ଭାଙ୍ଗି ଦିଅନ୍ତି ଭକ୍ତବତ୍ସଳତା, ତେଣୁ ଇ କଥା ଅଛି ଆମର। ସେଥିପାଇଁ ଏ କ୍ଷେତ୍ରରେ ମଧ୍ୟ ମୟଦାନବର ମାୟା ଦ୍ୱାରା ହତାଶ ହୋଇପଡ଼ିଥିବା ଶିବକୁ କିପରି ଭଗବାନ ସାହାଯ୍ୟ କରୁଛନ୍ତି ତାର ଉଦାହରଣ ଏଠି ଦିଆଯାଉଛି। ଜ୍ୟେଷ୍ଠ ମହାରାଜ ସେ ଜିଜ୍ଞାସା କରିଛନ୍ତି, ନାରଦମୁନି ସେ ଉପାଖ୍ୟାନ ବର୍ଣ୍ଣନା କରିଛନ୍ତି ଯେ ଏପରି ହେଲା, ଭଗବାନ କୃଷ୍ଣ ଏ ପ୍ରକାର ଭାବରେ ଶିବଜୀଙ୍କୁ ସାହାଯ୍ୟ କଲେ, ସବୁକିଛି ଯାହା କିଛି ଦରକାର ଯୁଦ୍ଧ ନିମିତ୍ତ ନେସେସରୀ ପାରାଫର୍ନେଲିଆ, ରଥ, ସାରଥି, ଧ୍ୱଜ, ହସ୍ତି, ଅଶ୍ୱ, ଧନୁ, ବର୍ତ୍ମ, ସ୍ୱର, ସବୁ କିଛି ଶିବଙ୍କୁ ଯୋଗାଇ ଦେଲେ, ଶକ୍ତି ସମନ୍ୱିତ କରିକି କୃଷ୍ଣ ଶକ୍ତି, ସେ ଶକ୍ତିରେ ଶକ୍ତିମାନ ନହେଲେ, କୃଷ୍ଣ କୃପା ଲାଭ ନ କଲେ କେହି କୌଣସି କାର୍ଯ୍ୟରେ ସଫଳ ହୋଇପାରିବ ନା, ତାହା ଆମର କୁହାଯାଇଛି। ଦୈବହତାର୍ଥ ରଚନା ରୋଷେଇ ଅପି ଦେବା ଯୁଷ୍ମ ପ୍ରସଙ୍ଗ ବିମୁଖ ୟସଂସରନ୍ତି, ଏ ଭାଗବତରେ କୁହାଯାଉଛି, ଗୀତାରେ ମଧ୍ୟ ସେ କଥା କୁହାଉଛି। ଅଧିଷ୍ଠାନ ତଥା କର୍ତ୍ତା କରଣଞ୍ଚ ପୃଥକ ବିଧା ବିବିଧା ଚେଷ୍ଟା ଦୈବଂ ଏବତ୍ର ପଞ୍ଚମ, ଏ ଅଷ୍ଟାଦଶ ଅଧ୍ୟାୟ ଭଗବତ ଗୀତାରେ କୁହାଯାଇଛି। ଶେଷ ଫିଫ୍ଥ ଫ୍ୟାକ୍ଟର ଦୈବଂ ଏବତ୍ର ପଞ୍ଚମ, ପଞ୍ଚମ ଫ୍ୟାକ୍ଟର ହେଉଛି ଦୈବ। ହଁ, ତୁମର ଯାହା କହନ୍ତି ଫିଲ୍ଡ ଅଫ୍ ଆକ୍ଟିଭିଟି କର୍ମକ୍ଷେତ୍ର ଖୁବ୍ ଭଲ ହେଇଅଛି, ତୁମେ ବଡ଼ ଦକ୍ଷ କର୍ମୀ କର୍ତ୍ତା, ବଡ଼ ପାରିବାର ଲୋକ, ତୁମେ ବୁଦ୍ଧି ବୃତ୍ତି ସବୁ ଅଛି, ତୁମର ଜ୍ଞାନ ଗାରିମା ଅଛି ତୁମର, ହଁ ଅଧିଷ୍ଠାନ ତଥା କର୍ତ୍ତା, ଏବଂ ତୁମର ଯେଉଁ କାମ କରିବ କାର୍ଯ୍ୟ କରିବ କାର୍ଯ୍ୟରେ ସହାୟକ ଯନ୍ତ୍ରପାତି ସାହାଯ୍ୟ ସହାନୁଭୂତି ବନ୍ଧୁ ବାନ୍ଧବ ଯାହା ଯେମିତି ସେ ସବୁ ହିଁ ଭଲ ଅଛି, ତୁମର ସବୁ ହିଁ ଅଛି, ସେ ଅକ୍ଷୁର୍ଣ୍ଣ ଅଛି, କିଛି କମତି ନାହିଁ କିଛି। ହଁ, ତାପରେ ବିବିଧା ଚେଷ୍ଟା, ନାନା ପ୍ରକାର ଚେଷ୍ଟା ମଧ୍ୟ ତୁମେ କରୁଛ, ସେଥିରେ କିଛି କମତି କରୁନା, ଏ ସବୁ ଚାରିଟାଇ ଜିନିଷ ସବୁ ଠିକ୍ ଅଛି, କିନ୍ତୁ ଦୈବଂ ଏବତ୍ର ପଞ୍ଚମ, ସବୁ ଠିକ୍ ଥିଲେ ସୁଦ୍ଧା ପଞ୍ଚମ ଫ୍ୟାକ୍ଟର ଯେ ଦୈବ ଭଗବାନ, ସେ ଯଦି ଅନୁମତି ନ ଦିଅନ୍ତି, ସ୍ୟାଙ୍କ୍ସନ୍ ନ କରନ୍ତି, ତୁମର କୌଣସି ପ୍ରଚେଷ୍ଟା ସଫଳ ହେବ ନା, ଭାଙ୍ଗିଯାଏ। ସେଥିପାଇଁ ଭଗବତ ଗୀତାରେ ଭଗବାନ ଅନୁମନ୍ତା ଦ୍ରଷ୍ଟା ବର୍ତ୍ତା ବକ୍ତା ମହେଶ୍ୱର, ସେ ଅନୁମନ୍ତା, ସୁପ୍ରିମ୍ ସ୍ୟାଙ୍କ୍ସନିଂ ଅଥରିଟି କୃଷ୍ଣ, ତାଙ୍କର ଅନୁମତି ନ ମିଳିଲେ, ତାଙ୍କର ଅନୁମୋଦନ ନହେଲେ କିଛି ହେଇପାରିବ ନା, ଏପରିକି ଘାସ ପତ୍ର ସେ ସୁଦ୍ଧା ପଲିପାରିବ ନା, ତାଙ୍କର ଇଚ୍ଛାରେ ସବୁକିଛି ହେଉଛି, କୃଷ୍ଣ ଇଚ୍ଛା ମାତ୍ର ବଳବତୀ, କୃଷ୍ଣ ଇଚ୍ଛା ମାତ୍ର ବଳବତୀ, ଆଉ କାହାର ଇଚ୍ଛା, କୃଷ୍ଣ ସର୍ବତନ୍ତ୍ର ସ୍ୱତନ୍ତ୍ର ଈଶ୍ୱର, ସ୍ୱତନ୍ତ୍ର ଇଚ୍ଛା ଶକ୍ତି ତାଙ୍କର, କୃଷ୍ଣଙ୍କର ଇଚ୍ଛା ହିଁ କାର୍ଯ୍ୟକାରୀ ହେବ, ଆଉ କାହାରି ଇଚ୍ଛା ହିଁ କାର୍ଯ୍ୟକାରୀ ହେବ, ଏପରି ଦେଖାଯାଇଛି ତାଙ୍କର ପ୍ରଥମ ବିସ୍ତୃତାଂଶ ବଳଦେବଙ୍କର ଇଚ୍ଛା ମଧ୍ୟ କାର୍ଯ୍ୟକାରୀ ହେଇନା, সুভদ্রা পরিণয়ে সে কথা আমি দেখিবাকে পাইছ। বলদেব ইচ্ছা কলে দুর্যোধন প্রদান করবে সুভদ্রা, কিন্তু কৃষ্ণকর ইচ্ছা তা নুহে, কৃষ্ণকর ইচ্ছা অর্জুনকে প্রদত্ত হব, অর্জুন নব, তাহি হল বলদঙ্গ ইচ্ছা কার্যকারী হল না। কৃষ্ণ ইচ্ছা মাত্র বলবতী, হ্যাঁ, সর্বতন্ত্র স্বতন্ত্র ঈশ্বর ভগবান কৃষ্ণ, তাঙ্কর বলবতী ইচ্ছা, যাহা কৃষ্ণর ইচ্ছা তাহাই করিব নিজ ইচ্ছা মতে সুনা চিন্তিব, ই কথা আছে আমার। সেইপাই কৃষ্ণ এক সণত্ব কথা কুহাইছে, কৃষ্ণ গীতার শেষ সিদ্ধান্ত তাহি দিয়েছেন, সর্বধর্মান পরিত্যাজ্য মামেকং শরণম ব্রজ, অন্তং সর্বপাপেভ্য মুখিষ্যামি মা শুচ, এই শেষ সিদ্ধান্ত সেইপাই দেলে কৃষ্ণ। হ্যাঁ, সবু কিছু ত্যাগ কর, সবু ধর্মই সবু ত্যাগ কর, আর গীতার শেষের কথা এই কথাটা কুহাছে, তা পূর্ব বহু উপদেশ দিয়েছেন, কর্ম জ্ঞান যোগ সম্বন্ধে বহু উপদেশ দিয়েছেন, তেণু ই শেষ কথা কেলে মানে যা পূর্ব কে তা সব ছাড়, সুধর্ম ছাড়, সব ছাড়, একমাত্র মোর চরণের আসন্ত পুয়, এই শরণাগতি হচ্ছে শেষ কথা। হ্যাঁ, কিন্তু না, যে শরণ নব ভগবান কৃষ্ণকর, সে ভগবান প্রিয় ভক্ত, ভগবান গোটে প্রিয় হয়ে যায়, আর ভগবান তার গোটে প্রিয়। হ্যাঁ, কৌন্তেহ প্রতিজ্ঞানহী নমে ভক্ত প্রণশ্যতি, ই প্রতিজ্ঞা করছেন, সে শরণ লইবে যাই তারে তুমি উদ্ধারিবে নাথ, এই তো প্রতিজ্ঞা তোমার। হ্যাঁ, ই প্রতিজ্ঞা করছেন যে শরণ নব তার সুরক্ষা সে দেবে, কৌন্তেহ প্রতিজ্ঞানহী নমে ভক্ত প্রণশ্যতি, অর্জুন জরিয়ার পিটিকি কেছেন ভক্ত কহিছে, আর তা ভাঙি পারবে না, কৃষ্ণ নিজে কহিলে ভক্ত ভাঙিলি ভক্তবৎসল থাকে, তেণু এই হচ্ছে কৃষ্ণঙ্কর কথা। সেইপাই শ্রীকৃষ্ণ হচ্ছেন একমাত্র শরণবৎসল, এবং তাঁকর পদারবন্দরে একমাত্র শরণ নবাই উচিত, সমস্তে শিব কমিটি বা বাদ পড়বে, আর শিব তাঁকর শরণ আসবার সে কিপর শেষে রক্ষা পাইলে, আর অসুর মানকর যুদ্ধের বিজয়ী হলে তারপর না নারদমুনি দেন, সেই আমার কুহযায়। আর যে কৃষ্ণ 5000 বর্ষ তলে তাঁর স্বরূপে ই ধরাধাম আবির্ভূত হয়ে কুরুক্ষেত্র যুদ্ধভূমি অর্জুনকর সারথি হয়েছে এবং গীতাবাণী উপদেশ দিয়েছিল, এই সিদ্ধান্ত বাক্য দিয়েছিল সর্বধর্মান পাইত্য মামেকং শরণম ব্রজ, সেই কৃষ্ণ 500 বর্ষ তলে এই কলিযুগে গৌরাঙ্গ মহাপ্রভু রূপে অবতীর্ণ হলে, আবির্ভূত হলে, সেই শরণাগতিটা কমিটি আচরণ করা হয় তা নিজে আচরণ করে শিখবা আসলে, যেহেতু সুহৃদং সর্বভূতান, সে সমস্ত জীবজগতর একমাত্র মূল কাঙ্ক্ষী বন্ধু। দ্বাপর যুগরে, গত দ্বাপর যুগরে কৃষ্ণ রূপরে আসি তাঙ্ক স্বয়ং রূপরে আসি গুহ্য গুহ্যতর গুহ্যতম উপদেশ মান দেলে, অর্জুনকে প্রতীক করি সমগ্র জনসমাজ। হ্যাঁ, সে উপদেশ যদি কেউ তত্ত্বরে ভালোভাবে উপলব্ধি করে পার, জীবনে আচরণ করে পার, সে নিশ্চিত ভাবে কৃষ্ণঙ্ক দ্বারা সুরক্ষিত হব এবং তার জীবন নিশ্চিত ভাবে সবলই হব, আমি তার শেষ জন্ম হব, এবং যো এটি তত্ত্বতা ত্যক্তা দেহম পুনর্জন্ম নয় এটি সম্মান এটি অর্জুন, এই গীতার কেছেন তত্ত্বরে যে কথা জাঁপারিব তাহলে তাঁর শেষ জন্ম হব, সে আঠি বহুত জগতে জন্ম হবে না, মো পাখ নিশ্চিত দেহাবসান পরে যাবে, তবে সে কৃষ্ণ শ্রোত হওয়া হেতু এসব উপদেশবাণী দিয়ে তাঁর লীলা সংগোপন করে সুধাম চালগলে, যাই পুরো সেটি বিচার করছেন যেহেতু শ্রোত যে মু এত সব কথা কহিলি মনমনা ভব মদ্ভক্ত মজ্জা আজি মাং নমস্কার মাং বিশ্বাসী সর্বধর্মান প্রীতিজ্ঞ আমি কৌ শরণ ব্রজ, ই গুহ্যতম উপদেশ দেলি, গুহ্য গুহ্যতর গুহ্যত সব উপদেশ দেলি, কিন্তু কেতজন বুঝিবে আক তত্ত্বরে, কলি যুগ পুণি পাপ যুগ অতি নিকৃষ্ট যুগ, পাপ যোগ চেতনা আহরি নিকৃষ্ট হয়ে যাচ্ছি, পাপ আধিক্য খুব অধিক রূপে বঠি চলছি, হ্যাঁ ঠিক অধৈর্য ভক্ষণ করছেন এমানে, এবার কে যেন বুঝিবে এই কথা, ହଁ କେତେଜଣ ପ୍ରକୃତରେ ବୁଝିବେ ଆଗକୁ ଜୀବନରେ ଆଚରଣ କରିବେ? ଶିଶୁରୁ ଦେଇଥିବା ଯେହେତୁ ଇଏ ବିଚାର କରୁଛନ୍ତି, ତେଣୁ ଭାବିଲେ ନା ଇଏ ହେଲା ନା ଠିକ, ଏ ମୁଁ ଖାଲି କଥା କହିଛି, ଆଚରଣ କରି ତ ଦେଖିନି ଜମା, ମୁଁ ତ ଆଚରଣ କରି ଦେଖିନି, କେବଳ କଥା ହି କହିଛି, କେବଳ କଥା କହିଲେ ହବ ନା। ସେଥିପାଇଁ ଆମର ଇଂରେଜୀରେ ଗୋଟେ କଥା ଅଛି, ଏକ୍ଜାମ୍ପଲ ଇଜ୍ ବେଟର ଦେନ୍ ପ୍ରିସେପ୍ଟ, ଇଏ କଥା ଅଛି ଆମର, ଏକ୍ଜାମ୍ପଲ ଇଜ୍ ବେଟର ଦେନ୍ ପ୍ରିସେପ୍ଟ। ଖାଲି ଥିଓରିଟିକାଲ କଥା କହିଲେ ହବ ନା, ଜୀବନରେ ଆଚରଣ କରି ନ ଦେଖିଲେ ହବ ନା। ତେଣୁ କହିଲେ ନା, ମୋତେ ପୁଣି ଯିବା ପାଇଁ ପଡ଼ିବ, ଆଉ ନିଜକୁ ଶରଣାଗତିଟାକୁ ଆଚରଣ କରିକି ଶିଖିବା ପାଇଁ ପଡ଼ିବ। ସେଥିପାଇଁ ଗୌର ରୂପରେ ସେ ଆସିଲେ, ସେ ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିଲେ, ଭକ୍ତ ଭାବ ଅଙ୍ଗୀକାର କରି। ଭକ୍ତ କିପରି ଶରଣାଗତି ଆଚରଣ କରିବ ତା ନିଜେ ଆଚରଣ କରି ଶିଖେଇଲେ। ପ୍ରାଇମେରୀ ସ୍କୁଲ ଟିଚର ପିଲାର ହାତ ଧରିକିରି ଯେମିତି ଲେଖାଏ, ଏମିତି ଠ ଲେଖେ, ସେ ବାଗିଆ ହାତ ଧରିକିରି ଶିଖେଇଛନ୍ତି। ହଁ, ଶିଖାଏ ଶରଣାଗତି ଭଗତୀର ପ୍ରାଣ, ସେ ମହାବଦାନ୍ୟ ଅବତା ଶ୍ରୀମନ୍ ଗୌରାଙ୍ଗ ମହାପ୍ରଭୁ। ଆଉ କଳିଯୁଗରେ ନାମ ରୂପେ କୃଷ୍ଣ ଅବତାର, କଳିଯୁଗରେ ଅନ୍ୟ ଅବତାର ନାହିଁ, କଳିଯୁଗରେ ଭଗବାନ କୃଷ୍ଣ ନାମାବତାର ହେଇଛନ୍ତି। ହଁ, ଆଉ ଏଇ ନାମର ଶରଣ କଥା, ଯେଉଁ ଶରଣାଗତିର କଥା ଗୀତାରେ କୁହାଗଲା, ତାହା ହେଉଛି ନାମର ଶରଣାଗତି କଳିଯୁଗରେ, କାରଣ କଳିଯୁଗରେ ଭଗବାନ କୃଷ୍ଣ ନାମାବତାର। ଯେ ନାମିକ ଶରଣତ୍ୱ ଆଚରଣ ଯିଏ କରିବେ, କାରଣ କୃଷ୍ଣ ନାମ ହିଁ ଚରମ ପରମ ବସ୍ତୁ, ନାମ ନାମୀ ଅଭିନ୍ନ ଅଭିନ୍ନତମ ନାମ ନାମୀନ। ହଁ, ତେଣୁ ସେ ନାମର ଶରଣାଗତି ଯିଏ ଆଚରଣ କରିବେ, ସେ ନିଶ୍ଚିତ ଭାବରେ ରକ୍ଷା ପାଇବେ, କାରଣ ସେ କୃଷ୍ଣ ସୁରକ୍ଷା ଦେବେ ବା ନାମ ସୁରକ୍ଷା ଦେବ। ଆଉ କିପରି ଦିନ ଭାବରେ ନାମ ନେବା ଉଚିତ, କିପରି ପ୍ରକୃତ ନାମିକ ଶରଣତ୍ୱ ଆଚରଣ କରି ଦିନ ଭାବରେ ନାମ ନେବ, ତାଇ ଶିକ୍ଷା ଦିଆଯାଇଛି। କୃଷ୍ଣ ବିନା ରକ୍ଷା କର୍ତ୍ତା ନାହିଁ କେ ହୋ ଆରୋ,
କୃଷ୍ଣ ବିନା ରକ୍ଷା କର୍ତ୍ତା ନାହିଁ କେ ହୋ ଆରୋ,
କୃଷ୍ଣ ସେ ପାଳକ ମାତ୍ର ଜାଣିବେ ଆମାରୋ,
କୃଷ୍ଣ ସେ ପାଳକ ମାତ୍ର।
ଆମେ ହେଉଛି ନାମ ପଦରେ ଆତ୍ମନିବେଦନ, ନାମିକ ଶରଣତ୍ଵ। ଏ ଆତ୍ମନିବେଦନ ନାମ ପଦରେ କରାଯାଏ। ତାହେଲେ ଏ ପ୍ରକାର ଭାବରେ ଆତ୍ମନିବେଦନ କଲେ ସେ ନାମ ସୁରକ୍ଷାଇ ଦିଅନ୍ତି। ନାମ ନାମ ଅଭିନ୍ନ, ଅର୍ଥାତ୍ କୃଷ୍ଣଙ୍କର ସୁରକ୍ଷା ମିଳି। ଆଉ ନାମ ହିଁ ଚରମ ପରମ ବସ୍ତୁ, ତାହିଁ କୁହାଯାଉଛି। ଆଉ ସେଇ କୃଷ୍ଣ ଗୌରାଙ୍ଗ ମହାପ୍ରଭୁ ରୂପରେ ଆସି ସେ ଶିକ୍ଷା ଦେଇଛନ୍ତି। ଆଉ ନାମିକ ଶଣତ୍ଵ କଥା ହିଁ କୁହାଯାଇଛି, କାରଣ କଳି ଯୁଗରେ ନାମ ରୂପେ କୃଷ୍ଣ ଅବତାର, ଅନ୍ୟ ଅବତାର କଳି ଯୁଗରେ ନାହିଁ। କଳି ଯୁଗ ଶେଷରେ ହିଁ ଆସିବେ କଳିତୀ ଅବତାର, ବର୍ତ୍ତମାନ ଅନ୍ୟ କୌଣସି ଅବତାର ନାହିଁ, ନାମାବତାର। ତେଣୁ ନାମିକ ଶଣତ୍ଵ କଥା ଆମର ଦିଆଯାଉଛି, କାହିଁକି ନାମ ହିଁ କୃଷ୍ଣ, ନାମ ହିଁ ଚରମ ବସ୍ତୁ, ତାହା ସମସ୍ତ ବୈଦିକ ଶାସ୍ତ୍ରରେ କୁହାଯାଇଛି। ବ୍ରହ୍ମାଣ୍ଡାନାଂ କୋଟି ସଂଖ୍ୟାଧିକାନାଂ ଐଶ୍ୱର୍ଯ୍ୟଂ ଯଚ୍ଚେତନା ବା ଯଦଂଶ ଆବିର୍ଭୂତଂ ତନ୍ମହ କୃଷ୍ଣ ନାମ ତନ୍ମେ ସାଧ୍ୟଂ ସାଧନଂ ଜୀବନଂ ଚ। ଅର୍ଥାତ୍ ଏଇ ପଦ୍ମ ପୁରାଣରେ କୁହାଯାଇଛି, ଅନନ୍ତ କୋଟି ବ୍ରହ୍ମାଣ୍ଡରେ ଯାହା କିଛି ଐଶ୍ୱର୍ଯ୍ୟ ଓ ଚେତନ ପଦାର୍ଥ ଅଛି ତାହା ଯାହାଙ୍କର ଅଂଶ ମାତ୍ର, ତଥାପି ତେଜ ସ୍ୱରୂପ ଶ୍ରୀକୃଷ୍ଣ ହିଁ ଶ୍ରୀ ନାମ ରୂପରେ ଆବିର୍ଭୂତ ହୋଇଛନ୍ତି। ଅତେବ ଏହି ଶ୍ରୀକୃଷ୍ଣ ନାମ ହିଁ ମୋର ସାଧ୍ୟ ସାଧନ ଓ ଜୀବନ, ଶ୍ରୀ ନାମ ପ୍ରେମ ହିଁ ପରମ ପୁରୁଷାର୍ଥ, ସୁତରାଂ ଶ୍ରୀକୃଷ୍ଣ ପ୍ରେମ ସେବା ଆନନ୍ଦ ସୌଖ୍ୟ ହିଁ ଚରମ ସିଦ୍ଧି। ପୁନଶ୍ଚ ପଦ୍ମପୁରାଣରେ କୁହାଯାଇଛି, ବିଷ୍ଣୁ ନାମେବ ପୁଂସ ସମଳ ମପନୁଦତ ପୁଣ୍ୟ ମୁତ୍ପାଦୟାଚ ବ୍ରହ୍ମାଦି ସ୍ଥାନ ଭୋଗ ବିରତି ମଥ ଗୁରୁ ଶ୍ରୀପଦ ଦ୍ୱନ୍ଦ ଭକ୍ତି ତତ୍ତ୍ୱଜ୍ଞାନ ଚ ବିଷ୍ଣୁରିହ ମୃତି ଜନକ ଭ୍ରାନ୍ତି ବିଜଂ ଚ ଦଗ୍ଧ୍ୱା ସମ୍ପୂର୍ଣ୍ଣାନନ୍ଦ ବୋଧେ ମହତି ଚ ପୁରୁଷଂ ସ୍ଥାପିତ୍ୱା ନିବୃତମ୍। ଏହି କଥା ମଧ୍ୟ ପଦ୍ମପୁରାଣରେ କୁହାଯାଇଛି। ବ୍ୟାସଦେବ କହୁଛନ୍ତି, ହରିନାମ ଜୀବମାନଙ୍କର ପାପକୁ ଅପହରଣ କରେ, ଶ୍ରୀକୃଷ୍ଣ ଭଜନ ଯୋଗ୍ୟ ସ୍ୱୀକୃତି ଉତ୍ପନ୍ନ କରେ, ଶ୍ରୀ ଗୁରୁପଦ ଯୁଗଳରେ ଭକ୍ତି ବୃଦ୍ଧି କରେ, ବ୍ରହ୍ମଲୋକ ପର୍ଯ୍ୟନ୍ତ ଭୋଗ ପ୍ରତି ବୈରାଗ୍ୟ ଉତ୍ପନ୍ନ କରେ, ଭଗବତ ବିଷୟକ ବସ୍ତୁତତ୍ତ୍ୱ ଜ୍ଞାନକୁ ବିକଶିତ କରେ, ଅର୍ଥାତ୍ ଜୀବକୁ ସମ୍ବନ୍ଧ ଜ୍ଞାନରେ ସମୃଦ୍ଧ କରି ମାଇକ ଜଗତ ପ୍ରତି ବୈରାଗ୍ୟ ଜାତ କରାଏ। ଏ ନାମ ସବୁଇ କରେ। ତାତ୍ପର୍ଯ୍ୟ ହେଉଛି, ହରିନାମ ସଂକୀର୍ତ୍ତନାଖ୍ୟା ଭକ୍ତି ଯୋଗ ଅହେତୁକ ଜ୍ଞାନ ବୈରାଗ୍ୟର ଜନକ। ହରିନାମ ସଂକୀର୍ତ୍ତନ ଶ୍ରୀକୃଷ୍ଣ ବୈମୁଖ୍ୟ ବଶତ ଅନାଦିକାଳରୁ ଜନ୍ମ ମରଣ ମାଳା ପରିହିତ ସଂସ୍କୃତି ଚକ୍ରରେ ନିଷ୍ପେଷିତ ଅବିଦ୍ୟାଗ୍ରସ୍ତ ଜୀବର ଅଜ୍ଞାନତମ ରୂପ ବିଜକୁ ଦଗ୍ଧ କରେ। ତାହାପରେ ଜୀବର ଅନ୍ତର୍ମୁଖ ଦଶାରେ ତାହାକୁ ନାମ ପ୍ରେମ ରସାନନ୍ଦୀ କରେ, ଜୀବ ପ୍ରେମ ଭକ୍ତି ଲାଭ କରି କୃତାର୍ଥ ହୁଏ। ପୁନଶ୍ଚନ କୁହାଯାଇଛି, ବେପନ୍ତେ ଦୁରିତାନି ମୋହ ମହିମା ସମ୍ମୁମାଲମ୍ବତେ ଶାସକ ନଖରଞ୍ଜନୀ କଳୟତି ଶ୍ରୀ ଚିତ୍ରଗୁପ୍ତ କୃତି ସାନନ୍ଦ ମଧୁପର୍କ ସମ୍ବତି ବିଧୌ ବେଧା କରୋତି ରୁଦ୍ୟମ ବକ୍ତୁ ନାମ୍ନି ତବେଶ୍ୱରାଭିଳସିତେ ବ୍ରୁମ କି ମନ୍ୟତ ପରଂ। ଏ କଥା ମଧ୍ୟ କହିଛି, ହେ କୃଷ୍ଣ, ତୁମର ନାମୋଚ୍ଚାରଣ କରିବାକୁ ଶ୍ରଦ୍ଧାଳୁ ହେବା ମାତ୍ରେ ସମସ୍ତ ପାପ ଭୀତତ୍ରସ୍ତ ହୋଇଥାନ୍ତି, ଜାଗତିକ ଆସକ୍ତି ରୂପକ ମୋହ ମୋହିତ ହୋଇ ଦୂରେଇ ଯାଆନ୍ତି। ଯମରାଜଙ୍କର ମନ୍ତ୍ରୀ ଚିତ୍ରଗୁପ୍ତ ସେ ବ୍ୟକ୍ତିର ନାମ ପାପୀ ଶ୍ରେଣୀଭୁକ୍ତ କରିବା ପାଇଁ ନିଜ ଲେଖନୀ ଚଳେଇବାକୁ ଶଙ୍କିତ ହୁଅନ୍ତି। ଅଜାମିଳ ପ୍ରମାଣ। ଏ ପ୍ରକାର ବ୍ୟକ୍ତି, ନାମ ଗାନ କରୁଥିବା ବ୍ୟକ୍ତି ବ୍ରହ୍ମାଣ୍ଡ ଭେଦ କରି ଗୋଲକ ବୃନ୍ଦାବନ ଶ୍ରୀହରିଧାମକୁ ଗମନ କରେ, ସେଥିନିମିତ୍ତ ବ୍ରହ୍ମା ମଧ୍ୟ ତାହାର ପୂଜା ନିମିତ୍ତ ଆନନ୍ଦରେ ମଧୁପର୍କା ଆଦି ପୂଜାଦ୍ରବ୍ୟ ସଂଗ୍ରହରେ ଉଦ୍ୟତ ହୁଅନ୍ତି। ଏଇ ବାଟେ ଗଲାବେଳେ ତା ଟିକେ ପୂଜା କରିଦେବି, ମୁଁ ପୂଜା ଥାଳି ସଜାଡ଼ିକିରି ରଖିକିରି ପ୍ରସ୍ତୁତ ହୋଇକିରି ବସିଥାନ୍ତି, କିଏ ବ୍ରହ୍ମା। অতএ মঙ্গলময় দয়ার সাগর শ্রী নামঙ্কর মহাত্ম্য বর্ণনা। তাৎপর্য হচ্ছে প্রেম নাম সংকীর্তনর মহিমা সর্বত্র উদ্ঘোষিত হচ্ছে। শ্রীভা শ্রীধর স্বামী কইছন্তি, সদা সর্বত্র আস্তে ননু বিমল মাধ্যম তব পদম তথাপ্যগম স্তোকম নহি ভবতর পত্রমভীন ক্ষণ জুহাগ্রস্থম তব তু ভগবন নাম নিখিলম সম্বলম সংসারম কৃতন্ত কত সেব্যমানং। হে ভগবান, আপনকর শ্রীঅঙ্গর প্রভাস্বরূপ নির্মল নিষ্কল নিরাকার নিষ্কারণ নির্বিশেষ সর্বব্যাপক ব্রহ্ম স্বরূপ সতত সর্বত্র বিরাজমান থিলে মধ্য সংসার বৃক্ষর এক ক্ষুদ্র পত্র পর্যন্ত ছেদন করিবার সমর্থ হউ নাই। কে নির্বিশেষ ব্রহ্ম কথা কুহাচ্ছে বুঝিপারছ? কিন্তু আপনার হেতু কি কৃপাময় শ্রী নাম জুহাকু স্পর্শ করিবা মাত্রে সংসার বৃক্ষকু সমূলে নাশ করে দৌছি এইপরি সংসার। অতএব হে প্রভ, আপন কুহন্তু এ দুইটি মধ্যে কে সেবনীয়? হ্যাঁ, ব্রহ্ম না নাম? সুতরাং প্রেম ভক্তি বীজ শ্রী নাম সংকীর্ত নহি একমাত্র সর্বসেব্য। না না, সুতরাং তাহাঙ্কর অর্থাৎ শ্রী নামঙ্কর সার্বভৌম আদি সুপ্রসিদ্ধ। এই মর্মরে শ্রীল রূপ গোস্বামী নামাষ্টকের মধ্যে কইছেন্তি, বাচ্যম বাচকমিতু দেহেতি ভবত নাম স্বরূপ দ্বয়ং পূর্বস্মাত পরমে বহন্ত করুণং তত্রাপি জানিমহে যস্তস্মিন বিহিতা পরাধনী বহ প্রাণী সমন্তাদ ভবে দাস্যে নেদমুপাস্য সোপি সদানন্দামধু মজ্জতি। ভগবান স্বয়ং নামী অর্থাৎ বাচ্য স্বরূপ, তাহাঙ্কর নাম হচ্ছে বাচক স্বরূপ। বাচ্য স্বরূপ বাচক স্বরূপ অভিন্ন হলে মধ্যে বাচক স্বরূপ বাচ্য স্বরূপঙ্ক অপেক্ষা অধিক কৃপাময়, অর্থাৎ নামীক অপেক্ষা নাম অধিক কৃপাময়। বাচ্য স্বরূপঙ্কর শ্রীচরণরে কৃত অপরাধ ব্যক্তি কেবল মাত্র বাচক স্বরূপ নাম উচ্চারণ দ্বারা প্রেম ভক্তি বীজ শ্রী হরিনাম সংকীর্তনাক্ষ ভক্তি যোগরে সতত প্রতি হলে সর্বত ভাবে সর্ববিধ অপরাধ বিমুক্ত হই সতত আনন্দম অম্বুধিরে নিমজ্জিত হচ্ছে। হরিস্থানে অপরাধে তারে হরিনাম, এ কথা কুহাইছে। পুণি কুহাইছে মধুরং মধুরং এতন মঙ্গলম মঙ্গলানং সকল নিগম বল্লী সৎফলম চিৎস্বরূপং সকৃত বিপরীতম শ্রদ্ধা বা হৃদয় বা ভুগবর নরমাত্র তারয়তে কৃষ্ণ নাম। হ্যাঁ, কৃষ্ণ নাম মাধুর্যর নিলয় অর্থাৎ মাধুর্যর পরম পরাকাষ্ঠা তৈরি নিহিত। শ্রীকৃষ্ণ হচ্ছে মাধুর্যক নিলয়, তেণু নাম নাম অভিন্ন সূত্রে নাম মধ্য মাধুর্যক নিলয়। শ্রীকৃষ্ণ নাম রূপ গুণ লীলা ধাম পরিকর সমস্ত তদ্ভিন্ন, অতএব সে সমস্তের মধ্যে মাধুর্যর পরম পরাকাষ্ঠা অছি। জীবর যে প্রকার মঙ্গলপ্রদ শ্রেয় অছি তাহা মধ্যে পরম শ্রেয়স্কর অর্থাৎ পরম মঙ্গলপ্রদ হচ্ছে শ্রীকৃষ্ণ নাম। সজিদানন্দ ঘন স্বরূপ শ্রীকৃষ্ণ নাম বেদকল্পবল্লীর প্রপক্ক প্রেম ফল। শ্রদ্ধারে বা হেলারে তা থরে মাত্র সংকেতিত হলে তাহা নরমাত্রঙ্কু পরিত্রাণ করে, সুতরাং নাম সংকীর্তন হি কল্যাণ কল্পতরু। পুনশ্চ শ্রীমদ ভাগবত মধ্যে শ্রীনাম সংকীর্তন প্রশস্তি বর্ণনা করছেন। আপন্ন সংস্কৃতি ঘোরাঞ্জন নাম বিবশ গুণন তদ সদ্য বিমুচ্চেত যদ বিভেতি স্বয়ং ভয়ং। এই কথা প্রথম স্কন্ধ ভাগবতরে কুহাযাইছে। শ্রীকৃষ্ণ বিমুখ অবিদ্যাগ্রস্ত জীব জন্ম মৃত্যু যন্ত্রণাপ্রদ সংস্কৃতি চক্রে নিষ্পেষিত হই বিবশতাবশত যেতবে পরম মঙ্গলপ্রদ ও হেতুকি কৃপাময় হরিনাম সংকীর্তনরে অনুরক্ত হই নিজর উৎকণ্ঠা প্রকাশ করন্তি, সেই সময়রে সে অবিদ্যা কবলরু মুক্ত হন্তি। বুঝছ? নহবা কমিটি হ্যাঁ নহবা কমিটি স্বয়ং ভগবান ও তাঙ্কর অভিন্নতাবশত তাঙ্ক মহিমার স্বয়ং ভয় পর্যন্ত ভীতত্রস্ত হয় অর্থাৎ শ্রী নাম হি কলিমলাপহ সংসার দুঃখ নাশক সুতরাং প্রেম ভক্তিপ্রদ মুখ্য পথে জীব পায় কৃষ্ণ প্রেম ধন নামর মুখ্য ফল হচ্ছে কৃষ্ণ প্রেম যে প্রেমরে কৃষ্ণ নিজে বাঁধিয়ে অর্থাৎ কৃষ্ণ মিলে যা শ্রীমদ ভাগবতরে কলিযুগের হরিনাম সংকীর্তনর প্রধান বিষয় কুহযাইছে যুগ ধর্ম হরিনাম সংকীর্তন কলিযুগর কলিং সভা জয়ন্তী আর্য গুণজ্ঞান সার ভাগিন যত্র সংকীর্তনে নৈব সর্বা স্বার্থ অভিলভ্যতে এই কথা প্রথম স্কন্ধরে কুহযাইছে কলিযুগরে কেবল মাত্র হরিনাম সংকীর্তন দ্বারা হি স্বার্থ আর পরমার্থ উভয় লাভ হয় সেই গুণজ্ঞ সারগ্রাহী শ্রেষ্ঠ ব্যক্তি মানে কলিযুগের প্রশংসা করে এ নাম সংকীর্তন রুদতি অভীক্ষণ হসতি কোচিত বিল্লজ উদ্গায়তি নৃত্যতি চ মদভক্তিযুক্ত ভুবনং পুনাতি একাদশ স্কন্ধ ভাগবতের এই কথা কুহযাইছে ভগবান কৃষ্ণঙ্কর এই বাণী উদ্ধম প্রেম নাম সংকীর্তন ফলে আত্মশুদ্ধি লাভ হয় শ্রীকৃষ্ণ প্রেম মিলে অর্থাৎ শ্রীকৃষ্ণ প্রেম সেবা সিদ্ধি প্রাপ্ত হয় অতএ বিশুদ্ধাত্মা তাদৃশ জাত প্রেম ভক্ত প্রেম নাম সংকীর্তন সিদ্ধাবস্থারে দ্রবচিত্ত হয়ে প্রেম বিকারগ্রস্ত হুঁতি এবং জগৎ পবিত্র করতে এই হচ্ছে তাৎপর্য পুনশ একাদশ স্কন্ধে কুহাইছে ত্রিভুবন বিভব হেতবে অপ্যকুণ্ঠ স্মৃতি রজিতাত্মসুরাদি বিজ্ঞাত ন চলতি ভগবত পদারবিন্দাত লব নিমিষার্ধমপি যহ স বৈষ্ণবাগ্র এই কথা একাদশ স্কন্ধ ভাবে কুহাইছে এ নিমি রাজা কহুছন্তি নিমি রাজাঙ্কু হবি কহুছন্তি ত্রিলোক রাজ্য লাভ পর্যন্ত যাহাঙ্কর স্মৃতি কুণ্ঠিত হুয়ে নাহি অর্থাৎ অনপগতা থাই এবং যে কি শ্রী হরিগত চিত্ত ব্রহ্মাদি দেবগণক মধ্যে দুর্লভ ভগবত পদারবিন্দ নিমিষার্ধ কাল মধ্যে বিচলিত হুয়ন্তি নাই সেই জন হি বৈষ্ণব অগ্রগণ্য তাৎপর্য হচ্ছে যে ভগবত পদারবিন্দ প্রেম সেবানন্দ তুলনারে ত্রিভুবন বিভব অত্যন্ত অসার অর্থাৎ অনিত্য এহা অনুভূত হয় সে ব্রহ্মাজী মধ্যে স্বয়ং ব্রহ্মাজী মধ্যে ভগবানঙ্কর ভক্ত বাৎসল্য বিষয়ে কইছন্তি তৃতীয় স্কন্ধ ভাগতে অছি তোম ভক্তি যোগ পরিভাবিত হৃদ সরোজ আসসে সুতেখিত পথো ননুনাথ পুংসাং যদ্যত ধিয়াত উরুগায় বিভাবয়ন্তি তত্তদ বপু প্রণীয় সে সদনুগ্রহায় ব্রহ্মাজী কৌচন্তি হে নাথ শ্রী হরিনাম সংকীর্তনাখ্য ভক্তি যোগরে পরিশোধিত হৃদয় সরোজরে আপন অবস্থান করন্তি চিত্তদর্পণ মার্জন মহাপ্রভু কহিলেন চিত্তদর্পণ মার্জন করিবার অন্য উপায় নাহি হরিনাম দ্বারা হয় সৎসঙ্গরে শ্রবণ কীর্তন ফলরে ভক্তি বীজ শ্রী হরিনাম সংকীর্তনাখ্য প্রেম ভক্তি যোগ মার্গর সন্ধান মিলে সেই পথরে আপন প্রাপ্ত হন্তি এবং প্রেম বিবশতাবশত হৃদয় পদ্মরে অবস্থান করন্তি অতএ তাহা ত্যাগ করিপারন্তি না আপন সে হৃদয়কে বৈষ্ণবর হৃদয় ভক্ত হৃদয়কে আপন ত্যাগ করিপারন্তি না ভক্ত প্রেমরে সেটি আপনার বাঁধি রক্ষিথায় পুনশ্চ ভক্ত বাৎসল্যবশত ভক্তজনঙ্কর সাধনানুরূপ বহু মধ্যে আপন প্রকট করন্তি ভক্তৈর বৈনু নয়তি ভক্তির বৈনু প্রাপয়তি ভক্তি বশ মাধব এই কথা কুহা হচ্ছে সেই নামিক শরণত্ব ভক্ত হ্যাঁ ভগবানকর অতি প্রিয় নামিক শরণত্ব ভক্তই ভগবানকর অতি প্রিয় যে নামিক শরণত্ব আচরণ করিছন্তি সে প্রেম ভক্তি লাভ করছন্তি কারণ নামর মুখ্য ফল হচ্ছে প্রেম মুখ্য পথে জীব পায় কৃষ্ণ প্রেম ধন বুঝিপারছ মুখ্য পথে জীব পায় কৃষ্ণ প্রেম ধন এ হল নামর মুখ্য ফল ଆଉ ନାମର ଅନେକ ଗୌଣ ଫଳ ଅଛି, ବୁଝିବା? ଧର୍ମ ଅର୍ଥ କାମ ମୋକ୍ଷ ଏଗୁଡ଼ାକ ଗୌଣ, ଏଗୁଡ଼ାକ ଗୌଣ, ଆଉ ନାମ ମଧ୍ୟ ତାହା ପ୍ରଦାନ କରେ। ଧର୍ମ ଅର୍ଥ କାମ ମୋକ୍ଷ ପର୍ଯ୍ୟନ୍ତ ଇଏ ନାମର ଗୌଣ ଫଳ ମିଳିଯିବ, କିଛି କିଛି ଅସୁବିଧା ନାହିଁ। ଯିଏ ଯେପରି ଭାବରେ ଭଜନ କରୁଛି ତଦ୍ରୁପ ଭାବେ ସେ ଫଳ ପାଉଛି, ବୁଝିପାରିଲା? ଆମର ତିନୋଟି ଅବସ୍ଥା ଅଛି ନାମ ଭଜନରେ, ହଁ, ସେ ହେଉଛି କ'ଣ ନା, ଗୋଟିଏ ହେଉଛି ଅପରାଧଯୁକ୍ତ ଭଜନ, ଅପରାଧଯୁକ୍ତ ନାମ ଭଜନ, ଆଉ ଗୋଟେ ହେଉଛି ଅପରାଧ ପ୍ରତି ସଚେତନ ହେଇଛି, ନୂତନ ଅପରାଧ କରୁନି, ସଚେତନ ଥାଇକି ଭଜନ କରୁଛି, ଆଉ ଶେଷତର ହେଉଛି ଅପରାଧ ଶୂନ୍ୟ ଭଜନ, ଶୁଦ୍ଧ ନାମ ଭଜନ, ବୁଝିପାରୁଛ? ଏ ତିନୋଟା ସ୍ତର ଅଛି, ଆଉ ଯିଏ ଯେଉଁ ପ୍ରକାର ଭଜନ କରୁଛି ତଦ୍ରୁପ ଫଳ ପାଉଛି, ବୁଝିପାରିଲ? ତଦ୍ରୁପ ଫଳ ପାଉଛି, ନିଷ୍ଫଳ ହେବାର ଏଥିରେ କିଛି ନାହିଁ। ଯେଉଁମାନେ ଅପରାଧଯୁକ୍ତ ଭଜନ କରୁଛନ୍ତି ସେମାନେ ଅପରାଧ କଥା ଜାଣନ୍ତି ନା, କିନ୍ତୁ ନାମ କରୁଛନ୍ତି, ବୁଝିପାରୁଛ? ସେମାନେ ମଧ୍ୟ ତାର ଫଳ ପାଉଛନ୍ତି। କ'ଣ ପାଇଯାଉଛନ୍ତି ନା, ଧର୍ମ ଅର୍ଥ କାମ ପର୍ଯ୍ୟନ୍ତ ସେମାନେ ପାଇଯାଉଛନ୍ତି, ଅର୍ଥାତ୍ ଭୌତିକ କାମନା ପୂରଣ ହେଇଯାଉଛି ତାଙ୍କର, ତଥାକର୍ତ୍ତା ଧର୍ମ ନୀତି ଧାର୍ମିକ ସ୍ୱଭାବ ସମ୍ପନ୍ନ ହେଇଯାଉଛନ୍ତି, ଏବଂ କିଛି ଧନ ସମ୍ପଦ ଅର୍ଥ ଆର୍ଥିକ ଲାଭ ମଧ୍ୟ ହେଉଛି। ଅପରାଧଯୁକ୍ତ ନାମ ଇ ଫଳ ମଧ୍ୟ ଦେଇଦେଉଛି, ବୁଝିପାରୁଛ? ଆମେ ବି ଦେଖୁଛେ ଯେଉଁମାନେ ମାୟାବାଦୀ, ବ୍ରହ୍ମବାଦୀ, ନିରାକାରବାଦୀ ବା ନିର୍ବିଶେଷବାଦୀ ସେମାନେ ମଧ୍ୟ ନାମ କରୁଛନ୍ତି ନା, ନାହିଁ ସେମାନେ ମଧ୍ୟ ନାମ କରୁଛନ୍ତି ନା, ତେଣୁ ସେ ନାମ କହିବା ଦ୍ୱାରା ସେମାନେ ଅପରାଧୀ ଅର୍ଜନ କରୁଛନ୍ତି, କାରଣ ମାୟାବାଦୀ କୃଷ୍ଣ ଅପରାଧୀ, ଏହା ମହାପ୍ରଭୁଙ୍କର ଉକ୍ତି। ଆଉ ହେଲା ସୁଦ୍ଧା ଧର୍ମ ଅର୍ଥ କାମ ପର୍ଯ୍ୟନ୍ତ ସେମାନେ ପାଉଛନ୍ତି। ଆଉ ଯେତେବେଳେ ନାମାଭାସ ସ୍ଥିତି ଆସିବ, ଅପରାଧ ପ୍ରତି ସଚେତନ ହେବ ଜଣେ, ହଁ, ଅପରାଧ କରିବ ନା, ମଧ୍ୟବର୍ତ୍ତୀ ସ୍ଥଳ ସ୍ତର ସେଇଟା, ନାମାଭାସ ସ୍ଥିତି ଯେତେବେଳେ ଆସିବ ସେତେବେଳେ ମୋକ୍ଷ ପର୍ଯ୍ୟନ୍ତ ମିଳିଯିବ। ଧର୍ମ ଅର୍ଥ କାମ ମୋକ୍ଷ ଗତି ପାଇଲା, ଅଜାମିଳ, ଅଜାମିଳ ଇ ଗତି ଲାଭ କରିଛନ୍ତି। ଅଜାମିଳ ମହାନ ପାପୀ ଥିଲେ, ଏତେ ପାପ କରିଥିଲେ ଯେ ଚିତ୍ରଗୁପ୍ତ ସବୁଠାରୁ ବଡ଼ ପାଞ୍ଜି ନିର୍ମାଣ କରିଥିଲେ, ତାଙ୍କର ବହୁ ପୁଞ୍ଜିକା ନିଯୁକ୍ତ କରି ତାଙ୍କ ପାପ ଲେଖିଥିଲେ, ହଁ, କିନ୍ତୁ ମୃତ୍ୟୁ ସମୟରେ ଯେତେବେଳେ ଜମଦୂତମାନେ ଆସିଛନ୍ତି ତାଙ୍କୁ ନେବା ପାଇଁ, ସେତେବେଳେ ସେ ନାରାୟଣ ତା ପୁତ୍ରକୁ ସଙ୍କେତ କରିପାରିଛି, ତାର ସହ ସାନ ପୁଅର ନାମ ରଖିଥିଲା ନାରାୟଣ, ଏଠି ସ୍ୱୀକୃତି ଥିଲା ତା, ଆଉ ତାକୁ ଭଲ ପାଉଥିଲା, ତେଣୁ ଭୟଙ୍କର ବିକଟାଳ ମୂର୍ତ୍ତି ସେ ଜମଦୂତମାନଙ୍କୁ ଦେଖି ଭୀତତ୍ରସ୍ତ ହୋଇ ତା ପୁଅକୁ ଡାକ ପକାଇଛି, ନାରାୟଣ କୁଆଡ଼େ ଗଲୁ, ତୁ ଯାଇ ଆମ ପାଖକୁ, ନାରାୟଣ ଭଗବାନଙ୍କ ନାମ, ତେଣୁ ସଙ୍କେତ କରି ଡାକିଛି ସେ, ସେ ଭଗବାନଙ୍କୁ ନିର୍ଦ୍ଦେଶ କରି ଡାକିନି, ପୁତ୍ରକୁ ସଙ୍କେତ କରି ଭଗବାନଙ୍କ ନାମ ଉଚ୍ଚାରଣ କରିଛି, ତେଣୁ ସାଙ୍କେତ୍ୟମ୍ ପାରିହସ୍ୟମ୍ ହଁ ତୋଭନମ୍ ଅବହେଳନମ୍ ବା, ଇ କଥା ଅଛି ଆମ ଇ ଚତୁର୍ବିଧ ନାମାଭାସର କଥା ଅଛି। ଯେମିତି ଭାବରେ କିଏ ସାଙ୍କେତ କରି କହୁଛି, କିଏ ପରିହାସ କରି କହୁଛି, ସାଙ୍କେତ୍ୟମ୍ ପାରିହାସ୍ୟମ୍ ସ୍ତୋଭନମ୍ ଅବହେଳନମ୍, ଅବହେଳାରେ କିଏ କହୁଛି, ଏବଂ କିଏ ନାଟ ଫାଟ କରୁଛି କେଉଁଠି ବେଶ ଫେଶ ପିନ୍ଧିକିରି ମଞ୍ଚରେ, ସେ ବି କିଛି ହରି ନାମ ଗାନ କରୁଛି, ନାରଦ ହେଇଛି, ନାରଦ ଅଭିନୟ କରୁଛି, ତ ହରି ନାମ ଗାନ କଲାଣି, ଅଭିନୟରେ ଗାନ କଲାଣି ସେ ନା, ନାହିଁ ଏ ହେଲା ଇ ପ୍ରକାରେ ଚତୁର୍ବିଧ ନାମାଭାସର କଥା ଅଛି ଆମର, ହଁ, ସେ ସାଙ୍କେତ୍ୟ ସଙ୍କେତ କରିକିରି କହିଛି ଅଜାମିଳ, ହଁ, ଅଜାମିଳ ସଙ୍କେତ କରିକିରି କହିଛି, ହେଲେ ସୁଦ୍ଧା ତାହା ସବୁ ପାପ ଖାଳିତ ହେଇଗଲା, ନାରାୟଣ ଶବ୍ଦ ଉଚ୍ଚାରଣ ମାତ୍ରେ, ନାମ ଉଚ୍ଚାରଣ ମାତ୍ରେ ପାପ ଖାଳିତ ହେଲା, ଏତେ ପାପ ଥିଲା, ବିଷ୍ଣୁଦୂତମାନେ ସାଙ୍ଗେ ସାଙ୍ଗେ ଉପସ୍ଥିତ ହେଇଗଲେ, ଯମଦୂତମାନଙ୍କୁ ତଡ଼ିଲେ, କହିଲେ ତୁମେ ସ୍ପର୍ଶ କରିପାରିବ ନା, ନେଇପାରିବ ନା, ତାର ଆଉ ପାପ ନାହିଁ, ଏପରିକାର ମହିମା ଅଛି, ହଁ, ସେ ନାମାଭାସ ସ୍ଥିତି ପାଇଲା, ଯାହାଫଳରେ ସେ ମୋକ୍ଷ ପାଇଗଲା, ମୁକ୍ତି ପାଇଗଲା, ତାର ମୃତ୍ୟୁ ହେଲା ନା, ତାର ଆୟୁଷ ବଢ଼ିଗଲା। ଯମଦୂତମାନେ ନେଲେ ନା, ତାମାନେ ମୃତ୍ୟୁ ହେଲା ନା, ଆୟୁଷ ଆହୁରି ବଢ଼ିଗଲା ତାର ଅଜାମିଳରେ। ପରି ନାମର ମହିମା, ଏବଂ ବିଷ୍ଣୁ ଦୂତମାନଙ୍କ ଆଉ ଯମଦୂତମାନଙ୍କ ମଧ୍ୟରେ କିଛି ଧର୍ମତତ୍ଵ ଆଲୋଚନା ହେଇଛି, ତା ଶ୍ରବଣ କଲା, ଶ୍ରବଣର ସୁଯୋଗ ପାଇଲା, ସଙ୍ଗ ଲାଭର ସୁଯୋଗ ପାଇଲା, ଯାହାଫଳରେ ତାର ଚୈତନ୍ୟ ହେଲା। ତାପରେ ସେ ଅନୁଶୋଚନା କରିଛି ଯେ ମୁଁ କେଡ଼େ ବଡ଼ ବିରାଟ ପାପୀ, କିଛି ପାପ କରିଛି ମୁଁ, ଯେ ଯାହା ହଉ ଭଗବାନଙ୍କର ଅପାର କରୁଣା ଯେ ମୁଁ ମୁକ୍ତ ହେଇଗଲି। ତାପରେ ସେ ହରଦ୍ୱାରକୁ ଯାଇ ସାଧୁମାନଙ୍କ ମେଳରେ ରହିକିରି ସାଧୁସଙ୍ଗ କରିଛି, କରି ଶୁଦ୍ଧ ଭକ୍ତି ପଥକୁ ସେ ଆସିଛି। ତାପରେ ବିମାନ ଆସିଛି ବୈକୁଣ୍ଠପୁରରୁ, ତାକୁ ନେଇକିରି ଯାଇଛି। ଇ କଥା ଅଛି ଆମର ଅଜାମିଳ ଚରିତ ଷଷ୍ଠ ସ୍କନ୍ଦ ଭାଗବତରେ ବର୍ଣ୍ଣନା ଅଛି। ସଙ୍କେତ କରିକିରି ପୁତ୍ରକୁ ଡାକିଛି, ସଙ୍କେତ କରି ଭଗବାନ ନାମ ଉଚ୍ଚାରଣ କରିଛି। ଏ ପ୍ରକାର ନାମର ମହିମା, କିନ୍ତୁ ଶୁଦ୍ଧ ନାମ ଯିଏ କରିବ ତାହାର ସେ କ'ଣ ଫଳ ନ ପାଇବ, ଇଏ ହେଲା ନାମାଭାସର ସ୍ଥିତି, ବୁଝିପାରିଲ। ଏ ନାମାଭାସର ବହୁତ ଫଳ ଅଛି, ବୁଝିପାରିଲ, ନାମାଭାସର ଫଳ ବହୁତ ଅଛି। ମୁକ୍ତି ପର୍ଯ୍ୟନ୍ତ ସେ ଧର୍ମ ଅର୍ଥ କାମ ମୋକ୍ଷ ମୁକ୍ତି ପର୍ଯ୍ୟନ୍ତ ମିଳିଯାଉଛି, ବୁଝିପାରିଲ। ପ୍ରାରବ୍ଧ କର୍ମ ଧ୍ୱଂସ ହେଇଯାଉଛି, ନାମାଭାସ ସ୍ଥିତି ପାଇଲେ ଜୀବର ପ୍ରାରବ୍ଧ କର୍ମର ଫଳ ଧ୍ୱଂସ ହେଇଯାଏ, ଆଉ ପ୍ରାରବ୍ଧ କର୍ମ ରହେ ନା। ଭୂତ ପ୍ରେତ ଯକ୍ଷ ରାକ୍ଷସ ପିଶାଚି ଡାକିନୀ ଏମାନଙ୍କର ଉପଦ୍ରବ ମଧ୍ୟ ରହେ ନା, ବୁଝିପାରୁଛ। ଏସବୁ ନାମାଭାସର ମନ୍ଦ ଭାଗ୍ୟ ଯାହା କିଛି ଥାଏ ତାହା ମଧ୍ୟ ଧ୍ୱଂସ ହେଇଯାଏ, ବୁଝିପାରୁଛ, ତାହା ମଧ୍ୟ ଧ୍ୱଂସ ହେଇଯାଏ। ଇଏ ନାମାଭାସର ବହୁ ଫଳ ଅଛି। ନାମାଭାସ ଦୋଷାତେ ଅନେକ
ଏକଥା ଆମର ବାହାରୁଛି। କୃଷ୍ଣ ନାମ ଚିନ୍ତାମଣି ଅନାଦି ଚିନ୍ମୟ, ଯେଇ କୃଷ୍ଣ ସେଇ ନାମ ଏକ ତତ୍ତ୍ୱ ଚିନ୍ତାମଣି। ହଁ ଚିନ୍ତାମଣି କ'ଣ ଜାଣିଛ କ'ଣ? ହଁ କି ଦେଇପାରେ, ଯାହା ଚିନ୍ତା କର ତାଇଦେବ ସେ ଚିନ୍ତାମଣି, ବୁଝିପାରୁ? ଯେଉଁମାନେ ସକାମ କର୍ମୀ ସେମାନଙ୍କୁ କୃଷ୍ଣ ନାମ ଚିନ୍ତାମଣି ଧର୍ମ ଅର୍ଥ କାମ ମୋକ୍ଷ ଦାନ କରେ, ତାଙ୍କର ସେଇଟା ଦରକାର ଅଛି, ଦେଇପାରିଲି। କିନ୍ତୁ ଯେଉଁମାନେ ନିଷ୍କାମ ସେମାନଙ୍କ ଚିନ୍ତାମଣି କ'ଣ ଦାନ କରେ? ବିଶୁଦ୍ଧ କୃଷ୍ଣ ପ୍ରେମ ଦାନ କରେ, କାରଣ ତାଙ୍କର ଅନ୍ୟ କାମନା କିଛି ନା ନାହିଁ। ଭବତା ଭକ୍ତି ଅହେତ ଗୀତ ନ ଧନୌ ନ ଧନୌ ସୁନ୍ଦରୀଙ୍କ ବିତାମ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ଅହେତ ଗୀତ, ଅନ୍ୟ କିଛି କାମନା ନାହିଁ, ଅହେତ ଭକ୍ତି ଚାହି ତା ନାମ ତାଙ୍କୁ ତାହା ଦିଏ। କୃଷ୍ଣ ନାମ ଚିନ୍ତାମଣି ଅନାଦି ଚିନ୍ମୟ, ଯେ କୃଷ୍ଣ ସେଇ ନାମ ଏକ ତତ୍ତ୍ୱ। ତେଣୁ କଳିଯୁଗରେ ନାମିକ ସମତ୍ଵ, କାରଣ କୃଷ୍ଣ ଯେଇ କୃଷ୍ଣ ସେଇ ନାମ ଏକ ତତ୍ତ୍ୱ, ଏଇ କଥା କହୁଛି। ସେଥିପାଇଁ ଯେଉଁମାନେ ନାମିକ ସମତ୍ଵ ଆଚରଣ କରିଛନ୍ତି ସେମାନେ ମଧ୍ୟ ସେ ନାମ ପ୍ରଭୁଙ୍କ ଦ୍ୱାରା ସୁରକ୍ଷିତ ହେଉଛନ୍ତି, ଅର୍ଥାତ୍ କୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ହେଉଛନ୍ତି, ଯେପରି ଶିବଜୀ ହେଲେ, ବୁଝିପାରୁଛ? ତେଣୁ ଆଉ ଅତି ସହଜ ସୁଗମ ସାଧନ କଳିଯୁଗରେ, ଅନ୍ୟ ଯୁଗରେ କଷ୍ଟ ସାଧନ ଅଛି, ସେଥିପାଇଁ କଳିଯୁଗର ଇଏ ବିଶେଷତ୍ଵ ଅଛି। କଳି ଦୋଷ ନିଧି ରାଜନ ଅସ୍ତି ଏକ ମହାନ ଗୁଣ, କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ପ୍ରଚିତ। ହଁ ଏ କଥା ଯଦିଓ ଏଇ ନିକୃଷ୍ଟ ଯୁଗ ପାପ ଅଧର୍ମ ଯୁଗ, ତଥାପି ମହାନ ଗୁଣ ଅଛି, କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ। କୃଷ୍ଣ କୀର୍ତ୍ତନ କଲେ ମୁକ୍ତି ତ ସହଜରେ ମିଳିଯାଉଛି, ଆଉ ମୁଖ୍ୟ ଫଳ ଶୁଦ୍ଧ ନାମ ହେଲେ କୃଷ୍ଣ ପ୍ରେମ ଅର୍ଥାତ୍ କୃଷ୍ଣ ମିଳେ, ଯିଏକି ପରିପୂର୍ଣ୍ଣ ବସ୍ତୁ ପୂର୍ଣ୍ଣ ବ୍ରହ୍ମ, ଯାହା ପ୍ରାପ୍ତ ହେଲେ ଆଉ କୌଣସି ପ୍ରକାର ଅପୂର୍ଣ୍ଣତା ରହିବ ନା, ତାହା ମିଳିଯିବ, ବୁଝିପାରୁଛ? ସେଥିପାଇଁ କୃଷ୍ଣ ନାମିକ ସଣତ୍ୱର ଉପଦେଶ ଦିଆଯାଇଛି, ଆଉ ସେ ନାମି ବସ୍ତୁ ସ୍ୱୟଂ କୃଷ୍ଣ ସେ ଗୌରାବତାରେ ଆସି ଉପଦେଶ ଦେଇଛନ୍ତି, ତେଣୁ ତାହିଁ ଆମ ନକରି ପଚ୍ୟମାନ ହେଉଛନ୍ତି ସେମାନଙ୍କ ତାଙ୍କ ବଂଶରେ ଯଦି ଏ ପ୍ରକାର କୌଣସି କୃଷ୍ଣ ଭକ୍ତ ଜନ୍ମ ହୁଏ ଯିଏ ନାମିକ ସଣତ୍ୱ ଆଚରଣ କରେ ତାର ନାମ ଗାମ ପ୍ରଭାବ ଭକ୍ତି ବଳରେ ସେମାନେ ମୁକ୍ତ ହେଇଯାଆନ୍ତି, ଇଏ କଥା ଅଛି, ବୁଝିପାରୁଛ? ବୁଝିପାରୁଛ କି ନାହିଁ? ଏ ଅଛି ମଧ୍ୟ ଆମର, ତାହା ପ୍ରହ୍ଲାଦ ଚରିତ୍ରରେ କୁହାଯାଇଛି। ହଁ ତ୍ରିସପ୍ତ ପୁରୁଷ, ଏକୋଇଶ ପୁରୁଷ ଉଦ୍ଧାର କରୁଛି, କେଉଁ କେଉଁ ପୁରୁଷରେ କେଉଁଠି କିଏ କେଉଁଠି ନରକରେ ପଡ଼ିଛି, କେଉଁଠି କ'ଣ ହେଇଛି, ସେଇ ବଂଶରେ ଜନ୍ମ ହେଲେ ବୈଷ୍ଣବ ପୁତ୍ର ଜନ୍ମ ହେଲା ସେପରି ଉଦ୍ଧାର କରିପାରିବ, ବୁଝିପାର? ଏଇ କଥା ଅଛି ଆମର, ଏ ଅଛି ତା ଭିତରେ ତାତ୍ପର୍ଯ୍ୟ। ଭଗବାନଙ୍କ ଶକ୍ତି ସଞ୍ଚାର କରି କିଛି କାମ କରନ୍ତି, ତାଙ୍କ ଶକ୍ତିଆରେ ସଂଚାର କରାଯାଏ, ସେ ଜୀବ ତତ୍ତ୍ୱ ବିଷ୍ଣୁ ତତ୍ତ୍ୱ ନୁହଁ, ବୁଝିପାରିଲେ? ଇଏ ସବୁ ଅନ୍ୟ ତତ୍ତ୍ୱ ଅଛି, ତେଣୁ କଳିଯୁଗରେ ନାମାବତାର କୃଷ୍ଣ ନାମାବତାର ହେଇଛନ୍ତି, ଆଉ ବୁଦ୍ଧ ଯିଏ ଆସିଥିଲେ ସେ ଆକୁ ପୁଷ୍ଟ କରିଛନ୍ତି, ସେ ତତ୍ତ୍ୱ ଅଛି ଆମର। କ'ଣ ନା ବୁଦ୍ଧ ଆସିଥିଲେ କେଉଁ ସମୟରେ ନା ଯେତେବେଳେ ବୁଦ୍ଧ ଆସିଛନ୍ତି ଶଙ୍କରଙ୍କ ପୂର୍ବ, ଶଙ୍କରାଚାର୍ଯ୍ୟଙ୍କ ପୂର୍ବରୁ ଆସିଛନ୍ତି ବୁଦ୍ଧ, ଯେତେବେଳେ ଯାହା କୁହାହେଇଛି ଜୟଦେବ ଗୋସ୍ୱାମୀ ଗାଇଛନ୍ତି ସଦୟ ହୃଦୟ ଦର୍ଶିତ ପଶୁ ଘାତମ, ହୃଦୟ ଦର୍ଶିତ ପଶୁ ଘାତମ, ଲୋକ ଗୁଡ଼ାକ ଏତେ ନିଚ ଚେତନା ଥିଲେ ଯେ ପଶୁ ହତ୍ୟା କରୁଥିଲେ, ବୁଝିପାରିଲେ? ସେ ସଦୟ ହୃଦୟ ହେଇକରି ଏ ପଶୁଘାତଟାକୁ ବନ୍ଦ କରିବା ପାଇଁ ଆସିଛନ୍ତି ବୁଦ୍ଧଦେବ, ବୁଝିପାରିଲେ? ପଶୁଘାତକୁ ବନ୍ଦ କରିବାକୁ ଆସିଛନ୍ତି, ବନ୍ଦ କରିବାକୁ ଆସିକରି ଯେତେବେଳେ କହିଲେ ତୁମକୁ ବନ୍ଦ କର, ସେମାନେ ତ ବଡ଼ ନିଚ ଚେତନାର, ସେମାନେ କହିଲେ କାହିଁ ବନ୍ଦ କରିବୁ, ବେଦରେ ତ ଅଛି ପଶୁବଧର କଥା, ଆମେ ବନ୍ଦ କଲୁ ଆଉ କ'ଣ କ୍ଷତି ହେଲା ଯେ କାହିଁ ବନ୍ଦ କାହିଁ କରିବୁ, କ'ଣ ବୁଝିପାରିଲେ? ତେଣୁ ବୁଦ୍ଧ କ'ଣ କଲେ, କହିଲେ ଦେଖିଲେ ଯେଗୁଡ଼ାକ ଏତେ ନିଚ ଚେତନାର, ବେଦର ତତ୍ତ୍ୱ ଏମାନେ କିଛି କହିଲେ ବୁଝିବେ ନା, କାରଣ ସେ ଯେତେବେଳେ ଭଗବାନଙ୍କର ଏକ ଅବତାର, ସେ ତ ବେଦ ତତ୍ତ୍ୱ ଜାଣନ୍ତି ନା, ଜାଣନ୍ତି ନା, ସେ ଜାଣନ୍ତି
ତେଣୁ ବେଦ ତତ୍ତ୍ୱ କିନ୍ତୁ ଏମାନେ ଜାଣିବା ଅବସ୍ଥାରେ ନାହାନ୍ତି, କାରଣ ଏତେ ନିଚ ଚେତନାରେ ଅଛନ୍ତି, ବେଦ ଗୁହ୍ୟ ବସ୍ତୁ ବୁଝିପାରୁଛନ୍ତି। ତେଣୁ ଏହାକୁ କୌଣସି ମତେ ଏଥିରୁ ନିବୃତ୍ତ କରିବା ପାଇଁ ପଡ଼ିବ। ନିବୃତ୍ତ ହେଲେ ଏମାନେ ଯଦି ସତ ସ୍ତରକୁ ଆସିବେ ତାହେଲେ ସିନା ବେଦ କଥା ବୁଝିବେ, ସତ୍ତାତ ସଂଜାତ ଜ୍ଞାନମ, ତା ନହେଲେ କ'ଣ ଏମାନେ ତମ ଗୁଣରେ ଅଛନ୍ତି, ଏଗୁଡ଼ା କି ବେଦ କଥା ବୁଝିବେ କହୁନାହାନ୍ତି, ବୁଝିପାରିବେ। ତେଣୁ ଆଗକୁ ବନ୍ଦ କରି ଆଙ୍କୁ ସତ୍ୟଗୁଣକୁ ଅଣାଗଲେ ବେଦ କଥା ବୁଝିବେ। ଇଏ ସୁଯୋଗଟା ବୁଦ୍ଧ ଦେଇକିରି ବେଦ ନିନ୍ଦା କରିଦେଲେ, ନିନ୍ଦସି ବେଦ ବିଧି ଯଜ୍ଞ ବିଧି, ହେ ବେଦ ଫେଦ ଆମେ ମାନୁନା, ବନ୍ଦ ଛାଡ଼ ସେ ବେଦ ସବୁ। ଇ କଥା କହିକିରି ଶକ୍ତି ପ୍ରୟୋଗ କରି ଶକ୍ତି ଆମେ ସରତା ଶକ୍ତି ପ୍ରୟୋଗ କରିକିରି ବନ୍ଦ କରେଇଦେଲେ, ତାହାଫଳରେ ବେଦ ନ ମାନି ବୌଦ୍ଧ ହୋଇଲେ ନାସ୍ତିକ। ସୁବେଦ ମାନେନେ, ବେଦ ତ ଭଗବାନ ଠାରୁ ଆସୁଛି, ବେଦରେ ତ କୃଷ୍ଣ ପ୍ରକାଶିତ ହେଉଛନ୍ତି, ହଁ ସର୍ବେଇଚ ବେଦି ଅହଙ୍ଗେବ ବେଦ୍ୟ ଗୀତା ଯିଏ କହିଲେ, ସେ କେମିତି ଲୋପ ପାଇବ, କିଏ ଲୋପ ପାଇବ ନା, ଚିରନ୍ତନ ଶାଶ୍ୱତ ବସ୍ତୁ। ତେଣୁ ଯେତେବେଳେ ଏ କଥା ହେଇଗଲା, ବୁଦ୍ଧଦେବଙ୍କର ପ୍ରକୃତ ରହସ୍ୟ ତ ଏଗୁଡ଼ା କେହି ବୁଝିପାରିଲେ ନା, ତେଣୁ ବେଦ ତାକୁ ନାସ୍ତିକ ହେଇଗଲେ। ବୌଦ୍ଧ ଗୁଡ଼ାକ ନାସ୍ତିକ ହେବାର ଯେତେବେଳେ ବେଦ ଲୋପ ପାଇଯିବାକୁ ବସିଛି, ଭଗବାନ ଦେଖିଲେ ନା ବେଦ ତ ଲୋପ ପାଇବନି, ତାକୁ ପ୍ରତିଷ୍ଠା କରିବା ପାଇଁ ପଡ଼ିବ। ସତ ଆସିଲେ ଶଙ୍କର, ଶିବଜୀଙ୍କୁ ଆଦେଶ କଲେ, ଶଙ୍କରଙ୍କୁ ଆଦେଶ କଲେ, ତୁମ ଶଙ୍କର ମହାବାହୋ ଭେରି ପାୱାରଫୁଲ, ତୁମେ ଯା ବେଦକୁ ପ୍ରତିଷ୍ଠା କରିବାକୁ ପଡ଼ିବ। ଆଉ ଦେଖ ବେଦ ତ ଲୋପ ପାଇବାକୁ ବସିଛି, ତେଣୁ ହଠାତ୍ ମୁଖ୍ୟ ଜିନିଷଟା କହିବ ନା, ଗୌଣଟା ଆଗ କହିବ, ମୁଖ୍ୟଟାକୁ ଲୁଚେଇବ। ମାଙ୍କୁ ମୁଖାନୁକୁ ଇ ଆଦେଶ ହେଉଛି, ଅର୍ଥାତ୍ ମାୟାବାଦ ପ୍ରଚାର କରିବା ପାଇଁ ତାଙ୍କୁ କୁହାହେଉଛି। ସେଇଟା ହେଉଛି ବେଦର ଗୌଣ କର୍ମକାଣ୍ଡ ଜ୍ଞାନକାଣ୍ଡ, ଯାହାକୁ ନର୍ତ୍ତମ ଦାସ ଠାକୁର କହିଲେ ସକଲି ବିଶ୍ୱର ଭାଣ୍ଡ ବୋଲି, ସେଟା ବେଦର ଗୌଣ ଭାଗଟା କର୍ମକାଣ୍ଡ ଜ୍ଞାନକାଣ୍ଡଟା, ଗୌଣଟା ଆଗ ଖାସ କର, ଗୌଣରୁ ମୁଖ୍ୟକୁ ଯିବ, ହଠାତ୍ ମୁଖ୍ୟ ଏମାନେ ଧରିବେ ନା, ଇଟା ଆଗ ଦରକାର। ତେଣୁ ତୁମେ ଯାହା ତାହା କର, ସେଥିପାଇଁ ସେ ମାୟାବାଦ ପ୍ରଚାର କଲେ ଆସିକିରି। କିନ୍ତୁ ସେ ଶିବ ହେଉଛନ୍ତି ବୈଷ୍ଣବମାନ ଯଥା ଶମ୍ଭୁ, ଯିଏକି ବୈଷ୍ଣବ ପ୍ରଧାନ ବୈଷ୍ଣବ, ସେ କେବଳ ନାରାୟଣଙ୍କ ଚାକର ତ, ନାରାୟଣ ଯାହା କହିବେ ଯିଏ ହଜୁର କରିବା ଲୋକ, ସେ ତ କହିଛନ୍ତି ଆମେ କରିବା, ଆଉ ଆମେ ତାଙ୍କର ଆଦେଶ ପାଳନ କରିବା ଲୋକ, ତେଣୁ ସେ ତା କରିଛନ୍ତି ମାୟାବାଦ। ସେ ନିଜେଇ କହିଛନ୍ତି ମାୟାବାଦ ଅଶସ୍ତ୍ରାଚରଣ, ହଁ ପ୍ରଚ୍ଛନ୍ନ ବୌଦ୍ଧ ଉଚ୍ଚତି, ପ୍ରଚ୍ଛନ୍ନ ବୌଦ୍ଧବାଦ, ଏଇଟା ପ୍ରଚ୍ଛନ୍ନ ବୌଦ୍ଧ ଉଚ୍ଚତି, ମୟବ ବିହିତ ଦେବୀ କଳୁ ବ୍ରାହ୍ମଣ ମୂର୍ତ୍ତି ନା, ପାର୍ବତୀ କି କଥା କହିଛନ୍ତି, ମୁଁ କଳିଯୁଗରେ ବ୍ରାହ୍ମଣ ଆଚାର୍ଯ୍ୟ ରୂପରେ ଯାଇ ମାୟାବାଦ ରୂପକ ଅଶସ୍ତ୍ର ଯେଉଁଟାକି ପ୍ରଚ୍ଛନ୍ନ ବୌଦ୍ଧ ତା ପ୍ରଚାର କରିବି, ନାରାୟଣ କାଦେ ଯାଇ ତା ସେ କରିଛନ୍ତି। ଆଉ ଏଗୁଡ଼ିକ ସବୁ ପୁଷ୍ଟ କରିଛି ଏ ମୁଖ୍ୟ। ତାପରେ ଆସନ୍ତି ଗୌରାଙ୍ଗ ମହାପ୍ରଭୁ, ଗୌରାଙ୍ଗ ମହାପ୍ରଭୁ ଆସି ଯେ ନାମଟାକୁ ପ୍ରତିଷ୍ଠା କଲେ, ମୁଖ୍ୟଟା ପ୍ରତିଷ୍ଠା କଲେ, ସେଥିପାଇଁ ବୁଦ୍ଧଦେବ ଆଉ ଶଙ୍କର ସାହାଯ୍ୟ କରିଛନ୍ତି। ଇଏ ଯଦି ମୂଳଦୁଆ ନ ପକେଇଥାନ୍ତେ କ'ଣ ଗୌରାଙ୍ଗ ମହାପ୍ରଭୁ କୋଠା ତିଆରି ସୌଦ ତିଆରି କରିଥାନ୍ତେ କି? ଆଗ ମୂଳଦୁଆ ଦୋକାନ ନା, ନିଶ୍ଚୟ ମୂଳଦୁଆ ପ୍ଲିନ୍ଥ ଲେବୁଲ୍ କରିଦେଇଛନ୍ତି। ତେଣୁ ମହାପ୍ରଭୁ ସ୍ୱୀକାର କରିଛନ୍ତି ଶଙ୍କର, ଶଙ୍କର ସ୍ୱୟଂ ଶଙ୍କର ଆଚାର୍ଯ୍ୟ, ଆଚାର୍ଯ୍ୟ ବୋଲି ସ୍ୱୀକାର କଲେ ଆମକୁ ସାହାଯ୍ୟ କରିଛନ୍ତି, କାରଣ ବେଦ ମୂଳଦୁଆ ପକେଇ ଦେଇଯାଇଛନ୍ତି, ଆଉ ପଶୁହତ୍ୟା ବନ୍ଦ କରିକିରି ଆଙ୍କୁ ଆଣିଛନ୍ତି, ମାର୍ଗକୁ ସତ୍ୟକୁ ଆସିବାକୁ ସୁଯୋଗ ଦେଇଛନ୍ତି ବୁଦ୍ଧଦେବ। ଏଗୁଡ଼ା କୁଷ୍ଠ ହେଇଛି, ପୁଷ୍ଟି କରିଛନ୍ତି, କଥାଟା ବୁଝିପାରିଲେ? ଇଏ ହେଉଛି ତତ୍ତ୍ୱ ତା ଭିତରେ, ସେ ହେଉଛି ଆମର। ହଁ ନା 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 ନା, ଶାକ୍ୟ ମୁନି ଶାକ୍ୟ ସିଂହ ବୁଦ୍ଧ ସେ ନୁହନ୍ତି, ସେ ଯାହାକୁ କୁହାଯାଇଛି କିକଟେଶୁ, କିକଟ ଯେ ବିହାର, ହଁ ବିହାର ପ୍ରଦେଶରେ ତାଙ୍କର ଜନ୍ମ, ସେ ବୁଦ୍ଧଙ୍କର। ତୁମ ଶାକ୍ୟ ସିଂହ ତ କପିଳ ବାସ୍ତୁରେ ଲୁମ୍ବିନୀ କ'ଣ ଉଦ୍ୟାନରେ ଜନ୍ମ ହେଲେ, ଆ ଶୁଦ୍ଧୋଦନ ପିତା, ମାତା କ'ଣ ମାୟାଦେବୀ ନା କ'ଣ ଗୋଟେ ତୁମ ଇତିହାସରେ ଅଛି, ଯାହା ହଉ ଏ ବୁଦ୍ଧ ନୁହନ୍ତି ସେ। ହଁ ହଁ ଇତିହାସ ଐତିହାସିକ ଗୁଡ଼ାକ ମୁଣ୍ଡେ ନିଷ୍ଠିଆ କ'ଣ ବୁଝିବେ କି କଥା ଗୁଡ଼ାକ, ଭାଗବତ ଲେଖା ହେଇଛି ପରା, ଆଉ କେଉଁଥିରେ ଲେଖା ହେଇଥାନ୍ତା, ଭାଗବତ ତ ଦିଆ ହେଇଛି ଆଉ କ'ଣ, ଭାଗବତରେ ଦିଆ ହେଇଛି ତ, ଅବତାର କଥା, ବୁଦ୍ଧଙ୍କର ଅବତାର କଥା, ଜୟଦେବଙ୍କ ସ୍ୱାମୀ ମଧ୍ୟ ଦଶାବତାର କାବ୍ୟରେ ତାଙ୍କର ସ୍ତୋତ୍ରରେ ଗାଇଲେ, ଆଉ କ'ଣ କହୁଛନ୍ତି? ଆଉ ବୈଷ୍ଣବ ଆଚାର୍ଯ୍ୟମାନେ ସେ ସମ୍ବନ୍ଧରେ ବହୁ କଥା କହିଛନ୍ତି। ପ୍ରକୃତ ସାକ୍ଷ୍ୟ ସିଂହ ବୁଦ୍ଧ ଯେ ବୁଦ୍ଧ ଅବତାର ନୁହନ୍ତି, ଏ ବିଷୟରେ ବହୁ ଯୁକ୍ତି ବୈଷ୍ଣବ ଆଚାର୍ଯ୍ୟମାନେ ଦେଇଛନ୍ତି, ଏ ବହୁ ଲେଖା ଅଛି ଏ ସମ୍ବନ୍ଧରେ। ହଁ, ସେ ଅହିଂସା ଧର୍ମ ପ୍ରଚାର କଲେ ହେଲା। ବିହାରରେ ଯିଏ ବୁଦ୍ଧଙ୍କ କଥା କହୁଛି, ସିଏ ବୁଦ୍ଧଙ୍କର ଆବିର୍ଭାବ ବହୁ ପୂର୍ବ କଥା। ପୁନଃ ବୁଦ୍ଧଙ୍କ ଆବିର୍ଭାବ ତ ଇତିହାସ ସମୟ ନିରୂପଣ କରିଛି, ତାହେଲେ ଇଏ ତ ବହୁ ପୂର୍ବ କଥା ନା, ଶଙ୍କରଙ୍କ ପୂର୍ବ କଥା ଇଏ କହୁଛନ୍ତି ନା, ବୁଝିପାରୁ ନା, ଇଏ ବହୁ ପୂର୍ବ କଥା। ସିଏ କୃଷ୍ଣଙ୍କ ଦ୍ୱାପର ଯୁଗରେ ଆସିଲେ, ଇଏ କଳି ଯୁଗର କଥା ସବୁ, ଇଏ ସବୁ ଏଇ କଳି ଯୁଗର କଥା, ବୁଝିପାରିଲ? ଆଉ ଇଏ ସେ ଶାକ୍ୟମୁନି ବୁଦ୍ଧଙ୍କର ବହୁ ପୂର୍ବର କଥା ଇଏ, ତେଣୁ ତା ବହୁ ପୂର୍ବର କଥା ଇଏ ବୁଦ୍ଧ ଯେ ଅବତାର, ତା ବହୁ ପୂର୍ବର କଥା, ବୁଝିପାରୁଛ? ତେଣୁ ଆଚାର୍ଯ୍ୟଙ୍କର ବହୁ ଅଛି କଥା ଦିଆଯାଇଛି, ଖଣ୍ଡନ କରାହେଇଛି। ହଁ, ତମ ବାଗିଆ କେତେକ ଯେଉଁମାନେ ଥିବେ ହିଷ୍ଟୋରିଆନ୍ ଆଉ ମେଣ୍ଟାଲ ସ୍ପେକୁଲେଟର, ସେମାନେ କହୁଛନ୍ତି, ଆଉ ଆମେ କି କରିବା? ଆମେ କିନ୍ତୁ ତାକୁ ତ ଗ୍ରହଣ କରୁନୁ, ଆମେ ତ ବୈଷ୍ଣବ ଫିଲୋସଫି ଗ୍ରହଣ କରୁଛେ। ଜଗନ୍ନାଥ କି ତ କୃଷ୍ଣ, ଜଗନ୍ନାଥ ତ କୃଷ୍ଣ, କଦାଚିତ କାଳିନ୍ଦୀ ତଟ ବିପିନେ, ଯିଏ କାଳିନ୍ଦୀ ତଟରେ ବେଣୁ ଧରିକିରି ଆଉ ଗୋପୀମାନଙ୍କର ମନହରଣ କରୁଥିଲେ, ଜଗନ୍ନାଥ ସ୍ୱାମୀ ନୟନ ପତଗାମୀ, ସେଇ ଜଗନ୍ନାଥ ସ୍ୱାମୀ ନୟନ ପତଗାମୀ ହୁଅନ୍ତୁ, ତାହେଲେ ସିଏ କ'ଣ ଅଲଗା ଗୋଟେ କେଉଁଠି ହେଇଗଲେ? ସେ ତ କୃଷ୍ଣ ପରା, ତାକୁ ଏମିତି ସେମିତି ନାନା କଳ୍ପନା ବିଳାସ, କିଏ କହୁଛି ଅମକ, ସେ କହୁଛି ସମକ, କିଏ କହୁଛି ଢିଙ୍କି, କିଏ କହୁଛି ବଗ, କିଏ କହୁଛି ଚକୁଳି, କେତେ ପ୍ରକାର, କିଏ ଗଣେଶ, କିଏ ଶବର ପୂଜିତ, ଶାବର କ୍ଷେତ୍ର, ସେ ଅମକ ସମକ ବୁଦ୍ଧ, ଇଏ କେତେ ପ୍ରକାର ଚାଲିଛି ସବୁ ମନ ଧର୍ମୀମାନଙ୍କର ମନଧର୍ମ, ଆଉ କ'ଣ କରିବା? ଆଉ ଇଏ ତ ରହିଛି, ଆଉ ଆଉ କ'ଣ କରାଯାଏ? ହଁ
କରନ୍ତି
ନା ଅପରାଧ ସଚେତନ, ସେମାନେ ଅପରାଧ ଯାହା ହେଇଛି ତ ଗୋଟେ ଗୋଟେ ଖେଳନ କରୁଛନ୍ତି, ଅଧିକା ଅପରାଧ କରୁନାହାନ୍ତି। ଯିଏ କରୁଛନ୍ତି ସେ ଆହୁରି ଅଧିକ ଗର୍ହିତ ପାପ କରୁଛନ୍ତି, କାହିଁ ସଚେତନ ହେଇକି ଜାଣିଶୁଣିକିରି କାହିଁକି ବିଷ ଖାଇବ? ତମେ କ'ଣ କହୁନୁ? କିଏ ଜାଣିନାହିଁ ହେଲେ ଅଜ୍ଞାତରେ ବିଷ ଖାଇଦେଲା, ତୁମେ ଜାଣୁଛ ଏଇଟା ବିଷଟା ଖାଇବ କାହିଁକି? ତାହା ତ ଆହୁରି ଗର୍ହିତ କଥା ନା, ନାଇଁ ଏଇଟା ଅଧିକ ଗର୍ହିତ ନା, ଆଉ ଜାଣିଶୁଣି ଗୋଟା କ'ଣ କିଏ କରିବ? ଏଇଟା ବିଷଟା ଖରାପଟା ଆମେ ଜାଣୁଛେ, ଆଉ ଖରାପଟା ଖାଇବା? ଜାଣିନାହିଁ, ହଁ ତ ଅଜ୍ଞାତ ବସ୍ତୁ କ'ଣ କରିଛି ସେ ଗୋଟେ ଅଲଗା ଖର୍ଚ୍ଚ। ଗୁରୁ କହିଛନ୍ତି ଏଠି କରିବ, ସେଟା ଅଭିଜ୍ଞା କଲେ ଅପରାଧ ହେଲା, ନାମାପରାଧ ଦଶ ନାମାପରାଧ ଆମେ କହୁଛେ ନା, ନିଶ୍ଚୟ ସେ ଅପରାଧ ତ କ୍ଷମା ନାହିଁ ନା। ତମେ ତ ଜାଣୁଛ ଯେ ଅପରାଧ କରୁଛ ବୋଲି, କାହିଁ ଅପରାଧଟା କରୁଛ? ଅପରାଧ ଆଉ କର ନା, ନିରପରାଧ ହବ ତୁମେ, ତୁମେ ଜାଣୁଛ, ୟୁ ଆର୍ କନସିୟସ୍ ଦ୍ୟାଟ୍ ୟୁ ଆର୍ କମିଟିଂ ଅଫ୍ ଅଫେନ୍ସ, ହାଉ ୱାଇ କନସିୟସ୍ଲି ୟୁ ଆର୍ କମିଟିଂ ଅଫ୍ ଅଫେନ୍ସ, ୟୁ ସୁଡ୍ ନଟ୍ କମିଟ୍, ବୁଝିପାରିଲେ? ତାହେଲେ କୃପା ମିଳିବ।